श्रीमद्भागवत दशम स्कंद षट्चालीस अध्याय श्लोक छ। अन्येषु अर्थकृता मैत्री,
अन्येषु अर्थकृता मैत्री,
अन्येषु अर्थकृता मैत्री,
अन्येषु अर्थकृता मैत्री,
यावदर्थ विडम्बनम्,
यावदर्थ विडम्बनम्,
यावदर्थ विडम्बनम्,
यावदर्थ विडम्बनम्,
कुम्भे स्त्रीषु कृता
जद्वत्,
कुम्भे स्त्रीषु कृता जद्वत्, सुमना श्रीव षट्पदे, सुमना श्रीव षट्पदे, अन्येषु अर्थकृता मैत्री, यावदर्थ विडम्बनम्, कुम्भे स्त्रीषु कृता जद्वत्, सुमना श्रीव षट्पदे, अन्येषु अर्थकृता मैत्री, यावदर्थ विडम्बनम्, कुम्भे स्त्रीषु कृता जद्वत्, सुमना श्रीव षट्पदे, अन्येषु अर्थकृता मैत्री, यावदर्थ विडम्बनम्, कुम्भे स्त्रीषु कृता जद्वत्, सुमना श्रीव षट्पदे। हरे कृष्ण भक्त सज्जन बदन अतिवृंद, आज आम आपण श्रीमद्भागवत कथा को स्वागत जनाऊ। आमर ये कथा चलती ब्रजरे मंदाल कथा सरीगला, वर्तमान ब्रजर जोटी रासलीला होता विभिन्न स्थान रे, एकांत स्थान रे, ब्रजभूमि गोटे एकांत स्थान रे उद्धव एवं गोपी माने मिलित होती एवं सेठी कथा चलती ये कथा। तेणु गोपी माने तांकर जो अभिमान रे से कथा कहते कहते पूर्व श्लोक में आलोचना करते कई नहांती आम एटी गोब्रजरे के स्मरणीय नहांती, ତାଙ୍କର ଯାହା ପିତାମାତା ଆସନ୍ତି ତାଙ୍କ ପାଖକୁ ପଠାଇଥିଲେ ତାଙ୍କୁ ପଠାଇଛନ୍ତି, ସେ ପୁଣି କେବଳ ଲୋକ ଭୟରେ ନହେଲେ ପ୍ରକୃତ ତାଙ୍କର କାହାର କି ସେ ସବୁଠାରୁ ତ୍ୟାଗୀ ମୁନିରପି ଦୁଷ୍ଟଦୁଷ୍ଟଜ୍ୟ ମୁନି ଯାହାକୁ ମଧ୍ୟ ତ୍ୟାଗ କରିପାରିବେ ନାହିଁ ସିଏ ତାକୁ ତ୍ୟାଗ କରିଦେଇଛନ୍ତି, ସମସ୍ତଙ୍କୁ ସେ ତ୍ୟାଗ କରିଦେଇଛନ୍ତି। ତେଣୁ ଆଉ କିଏ ଅଛି ତାଙ୍କର ଆମର ଏଠି ସ୍ମରଣ କରିବା ପାଇଁ, ସ୍ମରଣ କେହି ନାହାନ୍ତି। ଏଇଭଳି ଭାବରେ ସେ ସ୍ମରଣ କରୁଛନ୍ତି, କୃଷ୍ଣଙ୍କୁ ସ୍ମରଣ କରୁଛନ୍ତି ଯେ ତାଙ୍କର କିଏ ଆମେ କେହି ସ୍ମରଣୀୟ ନୁହେଁ ତାଙ୍କର। ତେଣୁ ଏ ଶ୍ଳୋକରେ କହୁଛନ୍ତି ଅନ୍ୟେଷୁ ଅର୍ଥକୃତା ମୈତ୍ରୀ, ସାଧାରଣ ଲୋକମାନେ ମୁନିମାନେ ମଧ୍ୟ ତ୍ୟାଗ କରିପାରନ୍ତି ନାହିଁ, କିନ୍ତୁ ସାଧାରଣତଃ କ'ଣ ହୁଏ ଅନ୍ୟେଷୁ ଅନ୍ୟମାନଙ୍କ ପ୍ରତି ଯେଉଁ ରହିଛି ଅର୍ଥକୃତା ମୈତ୍ରୀ, ଯେଉଁ ମୈତ୍ରୀ ବା ବନ୍ଧୁତା ଯେଉଁ ହୋଇଥାଏ ସାଧାରଣତଃ କେଉଁଭଳି ଭାବରେ ହୋଇଥାଏ ନା ଅର୍ଥକୃତା, ଏଇଟା ମୋତେ ଦେବେ ସେଥିପାଇଁ ମୁଁ ଏଇଟାକୁ ତାଙ୍କ ସହିତ ବନ୍ଧୁ ହେବି, ଏଇଟା ମୋତେ ଦେବେ ଏଇ ଆଶା ରଖି ବନ୍ଧୁ ହୋଇଥାନ୍ତି। ଅର୍ଥକୃତା ମୈତ୍ରୀ ସ୍ୱାର୍ଥ ସାଧନ ନିମିତ୍ତ, ଯାବତ୍ ଅର୍ଥ ବିଡ଼ମ୍ବନମ୍, ଯେତିକି ଦିନ ପର୍ଯ୍ୟନ୍ତ ସେଇଠି ମିଳୁଥିବ ସ୍ୱାର୍ଥ ମିଳୁଥିବ ସେତିକି ଦିନ ପର୍ଯ୍ୟନ୍ତ ସେ ମୈତ୍ରୀ ବା ବନ୍ଧୁତା, ଯେତେବେଳେ ସ୍ୱାର୍ଥ ଚାଲିଯିବ ଆଉ ସେତେବେଳେ ଆଉ ମୈତ୍ରୀ ବା ବନ୍ଧୁତା ନଥିବ। ତେଣୁ କୁମ୍ଭି ସ୍ତ୍ରୀଷୁ କୃତା ଯଦ୍ଵ, ଯେମିତି ପୁରୁଷ ଏବଂ ସ୍ତ୍ରୀ ଭିତରେ ଯେଉଁ ବନ୍ଧୁତା ରହିଛି ସେହିଭଳି ଭାବରେ ସୁମନ ଶିବ ଷଟ୍ପଦେଇ, ସୁମନ କହିଲେ ପୁଷ୍ପ, ପୁଷ୍ପ ଏବଂ ଷଟ୍ପଦେଇ କହିଲେ ଭ୍ରମର, ତାର ଛଅଟା ପାଦ ରହିଛି ଷଟ୍ପଦେଇ ବୋଲି ତାକୁ କୁହାଯାଏ ଛଅଟା ପାଦ। ତେଣୁ ଇଏ ଫୁଲ ଏବଂ ଭ୍ରମରର ଯେଉଁ ମୈତ୍ରୀ ଯେଉଁଭଳି ଭାବରେ ସେହିଭଳି ଭାବରେ କେବଳ ଅର୍ଥ ଆମର ଦରକାର, ଆମର ସ୍ୱାର୍ଥ ସିଦ୍ଧି ହୋଇଗଲା ପରେ ଆଉ ତାଙ୍କୁ ପଚାରିବା ନାହିଁ, ଏଇଭଳି ଭାବରେ ଗୋପୀମାନଙ୍କର ମନୋଭାବ ବ୍ୟକ୍ତ କରୁଛନ୍ତି। ତେଣୁ ଏଠାରେ କୁହାଯାଉଛି ଯେ ନନୁ କୃଷ୍ଣସ୍ୟ ପିତୃଭ୍ୟାଂ ଭ୍ରାତାଧିଭିଶ୍ଚ ନିଷ୍ପ୍ରୟୋଜନତ୍ୱାତ୍ ମମତା ମାତୁ, ଆଉ ତୁମେ ଯେଉଁ କହୁଛ ଯେ କୃଷ୍ଣଙ୍କର ତାଙ୍କ ପିତାମାତାଙ୍କ ପ୍ରତି ବା ଭାଇ ଇତ୍ୟାଦିମାନଙ୍କ ପ୍ରତି ବା ବନ୍ଧୁବାନ୍ଧବମାନଙ୍କ ପ୍ରତି ବି ନଥାଇପାରେ, କିଛି ନଥାଇପାରେ, ମମତା ନଥାଇପାରେ, କିନ୍ତୁ ଯୁଷ୍ମା ବି ସ୍ତ୍ରୀ ବିସ୍ତୁ ଲମ୍ପଟତା ତସ ପ୍ରୟୋଜନ ମସ୍ତି ଏବେତି, ତୁମେ ତାକୁ କହୁଛ ଲମ୍ପଟ ବୋଲି, ସିଏ ତୁମ ସହିତ ସେ ରାସଲୀଳା କରୁଥିଲେ, ତେଣୁ ତୁମ ପ୍ରତି ତାଙ୍କର ରହିଛି ମମତା ରହିଛି ନା ନାହିଁ, ତସ ପ୍ରୟୋଜନ ତାଙ୍କର ପ୍ରୟୋଜନ ଅଛି ନା ନାହିଁ, ଆସିବେ ତୁମର ମୈତ୍ରୀ ବନ୍ଧୁତା ରଖିବେ ନା ନାହିଁ, ଭାଙ୍ଗିଦେବେ, ତେଣୁ ଜୁଏମେବ ସ୍ମରଣୀୟା ଭବତେତି, ସେ କହିଲେ ତାଙ୍କର କେହି ସ୍ମରଣୀୟ ନାହାନ୍ତି, ତା ପୂର୍ବ ଶ୍ଳୋକରେ କହିଥିଲେ ଆମେ କାହାକୁ ଦେଖୁନାହୁଁ ନା ଚକ୍ମହେ, ତାଙ୍କର କିଏ ସ୍ମରଣୀୟ ଅଛନ୍ତି ବୋଲି ଆମେ ଦେଖିପାରୁନାହୁଁ, ତେଣୁ ଏ ଶ୍ଳୋକଟି କୁହାଯାଉଛି। ଯଦି ଏ ଯଦି କିଏ ଉଦ୍ଧବ କହିବେ ତୁମେ ତାଙ୍କର ଏତେ ପ୍ରିୟ, ପିତାମାତା ସେ ଏତେ ପ୍ରିୟ ନ ହୋଇପାରନ୍ତି, ତୁମେ ତାଙ୍କର ଏତେ ପ୍ରିୟ, ତୁମ ସହିତ ସେ ରାସ କ୍ରୀଡ଼ା ଇତ୍ୟାଦି କରୁଥିଲେ, ତେଣୁ ତୁମେ ତାଙ୍କ ପାଇଁ ସ୍ମରଣୀୟ, ତୁମକୁ ସେ ସ୍ମରଣ କରୁଛନ୍ତି ସବୁବେଳେ ବର୍ତ୍ତମାନ, ସେଥିପାଇଁ ଏ ଶ୍ଳୋକଟି କହିବେ। ତଥା ଅନ୍ୟେଷୁ ଏତି, ସାଧାରଣତଃ ଯେଉଁମାନେ ଅନ୍ୟମାନଙ୍କ ସହିତ ବନ୍ଧୁତା କରନ୍ତି ଏଇଥିପାଇଁ, ଏ ସ୍ୱାର୍ଥ ପାଇଁ କରନ୍ତି, ସ୍ୱାର୍ଥ ପରର ସବୁ କିଛି ରହିଛି, ବିନା ସ୍ୱାର୍ଥରେ କେହି କାହାକୁ ସହିତ ବନ୍ଧୁତା କରନ୍ତି ନାହିଁ, ଏଇ ଉଦାହରଣ ଦେଉଛନ୍ତି ଏ ଶ୍ଳୋକରେ। ତେଣୁ ଏ ଯେଉଁ ମୈତ୍ରୀ ବା ବନ୍ଧୁତା, ଏ କେବଳ ନିଜର ସ୍ୱାର୍ଥ ହାସଲ ହେବା ପର୍ଯ୍ୟନ୍ତ, ସ୍ୱାର୍ଥ ଯେତେବେଳେ ପୂରଣ ହୋଇଗଲା ସେତେବେଳେ ଆଉ କିଛି ନାହିଁ। ଭଗବତ ଗୀତାରେ ଭାଗବତ ଭଗବାନ କହିଛନ୍ତି ସେ କଥା ଯେ ଯଶସ୍ୱନ୍ଦ ଚଉରାଶୀ ଅଠାଅଶୀ ଅଧ୍ୟାୟରେ, ଅଠାଅଶୀ ନା ଅଣାନବେରେ କହୁଛନ୍ତି ଯେ ଭଗବାନ ଯାହାକୁ ବିଶେଷ କୃପା କରନ୍ତି, ଭଗବାନ ଯାହାକୁ ବିଶେଷ କୃପା କରନ୍ତି ସେ ତାଙ୍କର ସବୁ ଯେଉଁ ଧନ ସମ୍ପତ୍ତି ସବୁ ନେଇଯାଆନ୍ତି। ଅଠାଅଶୀ ଅଧ୍ୟାୟ ନା ଦଶମ ସ୍କନ୍ଦ ଅଠାଅଶୀ ଅଧ୍ୟାୟରେ ଯଶ୍ୟାହ ଅନୁଗୃହାମି, ଯାହାଙ୍କୁ ଭଗବାନଙ୍କର କୃପା ଯାହା ପାଇଁ ଯାହା ପ୍ରତି ଆସେ ଅନୁଗ୍ରହ କରନ୍ତି ଭଗବାନ, ଭଗବାନଙ୍କର ଅନୁଗ୍ରହକୁ ସମସ୍ତେ ବୁଝିପାରିବେ ନାହିଁ, ସମସ୍ତେ କହିବେ ପ୍ରଭୁ ଆମକୁ କୃପା କର, ପ୍ରଭୁ କୃପା କର, କେମିତି କୃପା କରିବେ ନା ଆମେ ଯେମିତି ଚାହୁଁଛୁ ସେଇଭଳିଆ କୃପା କର, କିନ୍ତୁ ସେଇଟା କୃପା ଯଦିଓ ଭଗବାନ ଚାହାନ୍ତି ନାହିଁ ସେଭଳି କୃପା କରିବା ପାଇଁ, କିନ୍ତୁ ଆମେ ଜବରଦସ୍ତି କହୁଛୁ ତୁମେ ଆମକୁ ଏଇଭଳିଆ କୃପା କର, ଆମେ କେମିତି ଧନ ସମୃଦ୍ଧି ବୃଦ୍ଧି ହଉ, ଆମେ ଭୌତିକ ଜଗତରେ ଆନନ୍ଦ ରହୁ, ଇନ୍ଦ୍ର ସୁଖରେ ମାତିକି ରହୁ, ଏଇଟା ଆମେ ଚାହୁଁଛୁ ଭଗବାନ କୃପା। ସାଧାରଣତଃ ଲୋକମାନେ ଯେଉଁ ନଡ଼ିଆ ବାଡ଼ାନ୍ତି ବା ଯାହା କରନ୍ତି କାରଣ କ'ଣ ନା, ହଁ କିଛି ଗୋଟେ କ'ଣ ଯେଉଁ ରହିଛି, ଚତୁର୍ବିଧା ଭଜନ୍ତି ମାନ ଜନା ସ୍ୱୀକୃତି ଅର୍ଜୁନ, ଏମାନେ ଅବଶ୍ୟ ସ୍ୱୀକୃତି ମାନ, ସେଥିପାଇଁ ଭଗବାନ ଭଜନ କରନ୍ତି, ନହେଲେ ସେମାନେ କେହି ଭଗବାନ ଭଜନ କରନ୍ତି ନାହିଁ। ନମାଙ୍କ ଦୁଷ୍କୃତି ନୁ ମୂଢ଼ା, ଯେଉଁମାନେ ସ୍ୱୀକୃତି ନ ନୁହନ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, କୌଣସି କାରଣରୁ ମଧ୍ୟ ଶରଣରେ ଯାଆନ୍ତି ନାହିଁ, କିନ୍ତୁ ଯେଉଁମାନେ ସ୍ୱୀକୃତିବାନ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନିଚ ଭରତ ଶବ, ଆର୍ତ୍ତ ଯେ ଦୁଃଖରେ ପଡ଼ିଛି, ଦୁଃଖରେ ପଡ଼ି ଯଦି ଜଣେ ଭଗବାନଙ୍କ ଶରଣରେ ଗଲେ ତାହେଲେ ସେମାନେ ହେଉଛନ୍ତି ଭଗବାନଙ୍କ କହିବା ଅନୁସାରେ ସେମାନେ ହେଉଛନ୍ତି ସ୍ୱୀକୃତିବାନ ପୁରୁଷ, ନହେଲେ ଭଗବାନଙ୍କ ସ୍ମରଣ ଆସିବ ନାହିଁ। ଦୁଃଖରେ ପଡ଼ିଲେ ଭଗବାନ ଦୁଃଖ ଦିଅନ୍ତି ସେଇଥିପାଇଁ ତାଙ୍କୁ ସ୍ମରଣ କରିବା ପାଇଁ, ସେଇଥିପାଇଁ କୁନ୍ତୀଦେବୀ କହିଲେ ପ୍ରଭୁ ଆମକୁ ଦୁଃଖ ଦିଅ, ବିପଦ ସନ୍ତୁ ତାହା, ଆମକୁ ଦୁଃଖ ଦିଅ, ଆମେ ସବୁବେଳେ ଆପଣଙ୍କୁ ସ୍ମରଣ କରିବୁ। ଦୁଃଖରେ ଯେଉଁମାନେ ଭଗବାନଙ୍କୁ ସ୍ମରଣ କରନ୍ତି ସେମାନେ ହେଉଛନ୍ତି ସ୍ୱୀକୃତିବାନ, ଚତୁର୍ବିଧା ଭଜନ୍ତି ମାନ ଆର୍ତ୍ତ ଜିଜ୍ଞାସୁ, ଯେଉଁମାନେ ଜିଜ୍ଞାସୁ ଏମିତି ସନାତନ ଗୋସ୍ୱାମୀ ବା ଆମେ ଦେଖିବା ଯେଉଁ ରହିଛନ୍ତି ସୌନକାଦି ଋଷିମାନେ ବା ପରୀକ୍ଷିତ ମହାରାଜ ମଧ୍ୟ, ଏମାନେ ସବୁ ଜିଜ୍ଞାସୁ, ପ୍ରଶ୍ନ କରିଛନ୍ତି ଆତ୍ମତତ୍ଵ ବିଷୟରେ ପ୍ରଶ୍ନ କରିଛନ୍ତି, ସ୍ୱୀକୃତିବାନ ନହେଲେ ଏସବୁ ପ୍ରଶ୍ନ ଆସିବ ନାହିଁ। ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ, ବର୍ତ୍ତମାନ ମଧ୍ୟ ସମସ୍ତଙ୍କ ଆର୍ତ୍ତ ରହିଛନ୍ତି, ବର୍ତ୍ତମାନ ଦେଖିବା ଆମେ ଖାଲି ପୁରୁଣା ଉଦାହରଣ ଦେଉଛୁ, ବର୍ତ୍ତମାନ ଲେଟେଷ୍ଟ ଉଦାହରଣ ହେଉଛି ବର୍ତ୍ତମାନ ସମସ୍ତେ ଆର୍ତ୍ତ, କରୋନା ପାଇଁ ସମସ୍ତେ ଆର୍ତ୍ତ, କିନ୍ତୁ କେତେଜଣ ଭଗବାନଙ୍କ ସ୍ମରଣ କରୁଛନ୍ତି, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, କେତେଜଣ କରୁଛନ୍ତି, ଏଇ ଗୋଟେ ଉଦାହରଣ। ସ୍ୱୀକୃତିବାନ ନହେଲେ ସେମାନେ ଭଗବାନଙ୍କ ସ୍ମରଣ କରିବେ ନାହିଁ, ସେମାନେ ଅନ୍ୟର ସ୍ମରଣ କରିବେ, କିଏ ଆମକୁ ରକ୍ଷା କର, କିଏ ଆମକୁ ଟୀକା ଦିଅ, ଇଞ୍ଜେକ୍ସନ୍ ଦିଅ, ଔଷଧ ଦିଅ, ସବୁ ଏଇସବୁ କଥା କହି ଭଗବାନଙ୍କୁ ସ୍ମରଣ କରିବେ ନାହିଁ, କାରଣ ସେମାନେ ସ୍ୱୀକୃତିବାନ ନୁହନ୍ତି, ଦୁଷ୍କୃତିବାନ, ବହୁତ ପାପି ବ୍ୟକ୍ତି, ତେଣୁ ସେମାନେ ଭଗବାନଙ୍କ ସ୍ମରଣ କରିବେ ନାହିଁ ବା ଭଗବାନ ପ୍ରାର୍ଥନା କରିବେ ନାହିଁ। ଏତେ ବଡ଼ ବିପତ୍ତି ପଡ଼ିଛି, ସାରା ପୃଥିବୀରେ ବିପତ୍ତି ପଡ଼ିଛି, ସମସ୍ତେ 760 କୋଟି ଲୋକ 2018 ଜନଗଣନା ଅନୁସାରେ ଏବେ ଆହୁରି ବଢ଼ିଯିବେଣି, କିନ୍ତୁ ସାରା ପୃଥିବୀରେ ରହିଛି ସମସ୍ତେ ଆପ୍ତ, ସମସ୍ତେ ଦୁଃଖରେ ରହିଛନ୍ତି, କିନ୍ତୁ କେତେ ଜଣ ଭଗବାନଙ୍କର ଶରଣରେ ଯାଉଛନ୍ତି, କେତେ ଜଣ ଭଗବାନଙ୍କ ଭଜନ କରୁଛନ୍ତି? ସେତିକି ଜଣ ସୁକୃତିବାନ ନ ହୋଇଥିଲେ ସେ ଭଗବାନ ଭଜନ କରିବେ ନାହିଁ, ସେମାନେ ଅନ୍ୟର ଚିନ୍ତା କରିବେ, ଅନ୍ୟ ଉପାୟରେ ଆମେ ଉଦ୍ଧାର ପାଇବୁ, ଦୁଃଖରୁ ଉଦ୍ଧାର ପାଇବୁ, ଅନ୍ୟ ଉପାୟ କରିବେ, ଭଗବାନଙ୍କୁ ଭଜନ କରିବେ ନାହିଁ। ଏ ବର୍ତ୍ତମାନ ଲେଟେଷ୍ଟ ମାନେ ଜ୍ୱଳନ୍ତ ଉଦାହରଣ, 760 କୋଟି ଲୋକଙ୍କର ଭିତରେ କେତେ ଜଣ ଭଗବାନ ଭଜନ କରୁଛନ୍ତି ଦୁଃଖରେ ପଡ଼ିକରି? ସମସ୍ତେ ବ୍ୟସ୍ତ ହୋଇଯାଉଛନ୍ତି, କରୁଣା 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 ସମସ୍ତେ ବ୍ୟସ୍ତ ହୋଇଯାଉଛନ୍ତି, କିନ୍ତୁ ଭଗବାନ କିଏ ଭଜନ କରୁଛି? ତେଣୁ ସେତିକି ସ୍ୱୀକୃତିବାନ ନହେଲେ ଜଣେ ଦୁଃଖରେ ପଡ଼ିଲେ ଭଗବାନଙ୍କୁ ସ୍ମରଣ କରିବେ ନାହିଁ। ଭଗବାନ ଦୁଃଖ ଦିଅନ୍ତି ତାଙ୍କୁ ସ୍ମରଣ କରିବା ପାଇଁ, କି ଭଗବାନ କୃପା, ସେଥିପାଇଁ ଭଗବାନ ଭକ୍ତମାନେ ପ୍ରାର୍ଥନା କରନ୍ତି। ବିଶେଷ ଭାବରେ କୁନ୍ତୀ ଦେବୀ ପ୍ରାର୍ଥନା କରିଥିଲେ, ବିପଦା ସନ୍ତୁ ତାହା, ତାଙ୍କୁ ପ୍ରଭୁ ବିପଦ ଦିଅନ୍ତୁ। ସନ୍ତୁ ଶବ୍ଦ ଗୋଟେ ରହିଛି ସଂସ୍କୃତରେ, ସନ୍ତୁ ବିପଦା ସନ୍ତୁ, ଏ ଯେଉଁ ସନ୍ଧି ହୋଇଯାଇଛି ବିପଦା ସନ୍ତୁ, ଯଦି ଭଗବାନ କହିବେ କ'ଣ ତୁମେ କହୁଛ ନାନୀ ଦେଇ, କ'ଣ ତୁମେ କହୁଛ, ବିପଦ ସନ୍ତୁ ନା ଆସନ୍ତୁ, ବିପଦ ଆସୁ ନା ନ ଆସୁ ବୋଲି କ'ଣ କହୁଛ, ଟିକେ ଭଲ ଭାବରେ କୁହ। ନା ନା ନା, ମୁଁ କହୁଛି ବିପଦ ଆସୁ, ହଁ ବିପଦ ଆସୁ, ହଁ ବିପଦ କ'ଣ ପାଇଁ ଆସିବ ତୁମର? ନା ବିପଦ ସନ୍ତୁ ତାହା ଶାଶ୍ୱତତ୍ର, ସବୁବେଳେ ପାଇଁ ବିପଦ ଆସୁ। କେତେ ଜଣ କହିବେ ସବୁବେଳେ ପାଇଁ କରୁଣାଟା ରହୁ? କେତେ ଜଣ କହିବେ, କହିପାରିବେ କି? କିନ୍ତୁ କୁନ୍ତୀଦେବୀ ଭଳି ଭକ୍ତମାନେ କହିବେ ପ୍ରଭୁ ବିପଦ ଆମକୁ ସବୁବେଳେ ଦିଅନ୍ତୁ, ବିପଦ ସନ୍ତୁ ତାହା ଶାଶ୍ୱତ, ଶାଶ୍ୱତ ବେଳେ ସବୁବେଳେ ପାଇଁ, ଶାଶ୍ୱତ ସବୁବେଳେ ପାଇଁ ଦିଅନ୍ତୁ, ଶାଶ୍ୱତ ତତ୍ର ତତ୍ର ଜଗତଗୁରୁ, ଯେଉଁଠିକି ଆମେ ଯିବୁ ସେଠି ମୋତେ ବିପଦ ଦିଅନ୍ତୁ, ତତ୍ର ତତ୍ର ଜଗତଗୁରୁ। କାହିଁକି ଏମିତି ପ୍ରାର୍ଥନା କରୁଛ? ନା ଭବତୁ ଦର୍ଶନ ଯତ୍ସାତ୍, ଆପଣଙ୍କ ସ୍ମରଣ କଲେ ଆପଣ ଦର୍ଶନ ହେବ, ଆପଣଙ୍କ ସ୍ମରଣ କଲେ ଆପଣ ଦର୍ଶନ, ଭବତୁ ଦର୍ଶନ ଯତ୍ସାତ୍, ଆପଣଙ୍କ ଦର୍ଶନ ହେଲେ ଅପୁନର୍ଭବ ଦର୍ଶନମ୍, ଆଉ ଆମେ ଭବ ଦର୍ଶନ କରିବୁ ନାହିଁ। ଭଗବାନଙ୍କ ଯେଉଁମାନେ ଦର୍ଶନ କରିବେ ସେମାନେ ଆଉ ଭବ ଦର୍ଶନ କରିବେ ନାହିଁ, ସେମାନେ ଭଗବତ ଧାମକୁ ଚାଲିଯିବେ। ତେଣୁ ଇଏ ବିପଦରେ ପଡ଼ି ଯଦି ଭଗବାନଙ୍କର ଜଣେ ସ୍ମରଣ କଲେ ତାହେଲେ ସେମାନେ ସ୍ୱୀକୃତିବାନ, ଯେଉଁମାନେ ସ୍ୱୀକୃତିବାନ ଦୁଷ୍କୃତି ନ ମୂଢ଼ା, ଦୁଷ୍କୃତିମାନ ପୁରୁଷ ଜଣେ ପାପୀ ବ୍ୟକ୍ତି ଆଉ ଯାହାଙ୍କର ପୁଣ୍ୟ କିଛି ନାହିଁ ସେମାନେ ଭଗବାନଙ୍କ ଭଜନ କରିବେ ନାହିଁ, ଦୁଃଖରେ ପଡ଼ିଲେ ମଧ୍ୟ ଭଗବାନ ଭଜନ କରିବେ ନାହିଁ। ବହୁତ ବିଭିନ୍ନ ପ୍ରକାର ଉପାୟ ଚିନ୍ତା କରିବେ, ବହୁତ ପ୍ରକାର ଚିନ୍ତା କରିବେ, ଇଏ ସେମାନେ ଭଗବାନଙ୍କ ଡାକ୍ତର ମଧ୍ୟ ରକ୍ଷା କରିଦେବ। ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହନ୍ତି, ଡାକ୍ତର କ'ଣ ରୋଗୀକୁ ଭଲ କରେ? ସମସ୍ତେ ଭାବୁଛନ୍ତି ଡାକ୍ତର ରୋଗୀକୁ ଭଲ କରିବା, ଔଷଧ ରୋଗୀକୁ ଭଲ କରେ, ନା। ପ୍ରହ୍ଲାଦ ମହାରାଜ କହିଲେ, ବାଳସ୍ୟ ନେ ଶରଣଂ ପିତରୌ ନୃସିଂହ ନାର୍ତ୍ତସ୍ୟ ଚାଗତମ ଉଦନ୍ନତି ମଜ୍ଜତ ନୌ ତତ୍ତସ୍ୟ ତତ୍ପ୍ରତିବିଧି ଇହାନ୍ତ ଚେଷ୍ଟା ତାବତ୍ ବିଭୋ ତନୁହୃତାଂ ତୁଦୁପିକ୍ଷିତା ନାମ। ବାଳସ୍ୟ ନେ ଶରଣଂ, ଛୋଟ ପିଲାଙ୍କୁ କେହି ଶରଣ ଦେଇପାରିବେ ନାହିଁ, ପିତରୌ ପିତାମାତା ତାଙ୍କୁ ଶରଣ ଦେଇପାରିବେ ନାହିଁ, କୌଣସି ପିତାମାତା ଚାହିଁବେନି ତାଙ୍କ ପିଲା ପୁତ୍ର ବା କନ୍ୟା ମୃତ୍ୟୁବରଣ କରୁ, କିନ୍ତୁ ତଥାପି ନ ଚାହିଁଲେ ମଧ୍ୟ ଜଣେ ମୃତ୍ୟୁବରଣ କରୁଛି। ବାଳସ୍ୟ ଶରଣ ପିତରୌ ନୃସିଂହ ନାର୍ତ୍ତସ୍ୟ, ଆର୍ତ୍ତ କଥା ପଡ଼ିଲା ଏଠି, ଆର୍ତ୍ତ କଥା ଭଗବାନ କହିଲେ, ଯେଉଁମାନେ ସ୍ୱୀକୃତିବାନ ନୁହନ୍ତି ସେମାନେ ଭଗବାନ ଭଜନ କରିବେ ନାହିଁ, ବା ଯାହା ବି ହେଉ ନାର୍ତ୍ତସ୍ୟ ଚାଗଦମ, ଜଣେ ଆର୍ତ୍ତ ପଡ଼ିଛି ବା ରୋଗ ପଡ଼ିଛି ଦୁଃଖ ହେଇଛି, ଅଗଧମ କହିଲେ ଔଷଧ, ଔଷଧ ଇଏ ହେଉଛି ଆମର ଯେଉଁ ଔଷଧ, ଏଇଠି ହେଉଛି ଅଗଧ ରାଜ ବୋଲି କୁହାଯାଇଛି, ଏଇ ଅଧ୍ୟାୟରେ ଆସିବ, 47 ଅଧ୍ୟାୟରେ ଆସିବ, ଶ୍ଳୋକଟି ଆସିବ, ଅଗଧ ରାଜ ଇଏ ହେଉଛି ଶ୍ରେଷ୍ଠ ଔଷଧ ଦିଆଯାଉଛି ଏଠି, କିନ୍ତୁ ଏ ଔଷଧକୁ ଲୋକମାନେ ନେବେ ନାହିଁ, ଇଏ ଔଷଧ ଯେଉଁମାନେ ସ୍ୱୀକୃତିବାନ ନୁହନ୍ତି ସେମାନେ ନେବେ ନାହିଁ। ଖାଲି ଅଗଧ ନୁହଁ, ଅଗଧମ, ଅଗଧମ ଯେଉଁମାନେ ସାଧାରଣ ସମସ୍ତେ ଭାବୁଛନ୍ତି ଏ ଔଷଧ ଖାଇକି ଭଲ ହେଇଯିବ ସେମାନେ, ଅଗଧମ ଆମର ଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, କ'ଣ ନା କ'ଣ ଧନୀ ରାଜା ନ ବରନ୍ତା, କ'ଣ ଗୋଟେ ରହିଛି ମହାରାଜ କହନ୍ତି ସେଇଟା, ଯଦି ଧନ ଯଦି ପ୍ରାଣ ଦିଅନ୍ତା ତାହେଲେ ଧନ ଧନ ଧନୀ ରାଜା ନ ମରନ୍ତା, ଧନୀ ରାଜା ମରନ୍ତା ନାହିଁ, ଧନ ତାକୁ ରକ୍ଷା କରିପାରିବ ନାହିଁ, ଭଗବାନ ମଧ୍ୟ ସେ ପ୍ରହ୍ଲାଦ ମହାରାଜ କଥା କହିଲେ, ନାର୍ତ୍ତସ୍ୟ ଚାଗଦମ୍, ଜଣେ ରୋଗୀକୁ ଔଷଧ ଭଲ କରେ ନାହିଁ। ସାଧାରଣତଃ ଲୋକମାନେ 99.99% କହିବେ ହଁ ରୋଗୀକୁ ଔଷଧ ଭଲ କଲା, କିନ୍ତୁ ଯେଉଁମାନେ ତତ୍ତ୍ୱବିତ୍, ଏ ତତ୍ତ୍ୱବିତ୍ ହେଉଛି ସେଇଟା ବହୁତ ଆମର ତତ୍ତ୍ୱଭ୍ରମ ରହିଛି। ଆମେ ତତ୍ତ୍ୱଭ୍ରମ, ଏଇ ଅନର୍ଥ ଭିତରେ ଗୋଟେ ହେଉଛି ତତ୍ତ୍ୱଭ୍ରମ। ତତ୍ତ୍ୱଭ୍ରମ ଭିତରେ କି ଆମେ ଠିକ୍ ଭାବରେ ତତ୍ତ୍ୱକୁ ଜାଣିପାରିବା ନାହିଁ। ଆମେ ଦେଖୁଛେ ହଁ ସମସ୍ତେ ହେଉଛନ୍ତି, ଔଷଧ ଖାଇ ଭଲ ହେଉଛନ୍ତି, ତାର ଔଷଧ ଭଲ କରୁଛି ନା। ତତ୍ତ୍ୱବିତ୍ ମାନେ କହିବେ କ'ଣ, ନାର୍ତ୍ତସ୍ୟ ଚାଗଦମ୍, ଯେଉଁମାନେ ରୋଗୀ ତାକୁ ଔଷଧ ଭଲ କରେ ନାହିଁ, ନାର୍ତ୍ତସ୍ୟ ଚାଗଦମ୍। ଉଦନ୍ନତି ମର୍ଯ୍ୟତ ନଉ, ଯେଉଁମାନେ ନଉ ନୌକାରେ ବୁଡ଼ି ଯାଉଛନ୍ତି, ସିଏ ବୁଡ଼ିଆ ଯିବା ନୌକା ତାଙ୍କୁ ସାହାଯ୍ୟ କରିପାରିବ ନାହିଁ, ଉଦ୍ଧାର କରିପାରିବ ନାହିଁ। ତାହେଲେ କିଏ ଉଦ୍ଧାର କରିବ? ଯଦି ଭଗବାନ କହିବେ, ଭଗବାନଙ୍କ କଥା ଆସିବ, 6 ତାରିଖରେ ନୃସିଂହଦେବଙ୍କ କଥା ଆସିବ, ଯେଉଁ ପ୍ରହ୍ଲାଦ କହୁଛନ୍ତି ନାର୍ତ୍ତସ୍ୟ ଚାଗଦମ୍ ଉଦନ୍ନତି ମଧ୍ୟ ତପ୍ତସ୍ୟ ତତ୍ପତି ଭିଧି, ସମସ୍ତେ ତପ୍ତ ହୋଇକି ରହୁଛନ୍ତି, ତାପରେ ସମସ୍ତେ ତପ୍ତ ହୋଇକି ରହୁଛନ୍ତି, ତା'ର ଯେଉଁ ପ୍ରତିକାର ସବୁ ଚେଷ୍ଟା କରୁଛନ୍ତି, ଏମିତି କରିବା ସେମିତି କରିବା ସେମିତି କରିବା, ବହୁତ ପ୍ରକାର ପ୍ରତିକାର ଚାଲିଛି। ତପ୍ତସତ ପ୍ରତିବିଧ ଇହାନ୍ତ ଚେଷ୍ଟା, ବହୁତ ପ୍ରକାର ଚେଷ୍ଟା ଚାଲିଛି, ତାବତ୍ ବିଭୁ ସେତିକିଦିନ ପର୍ଯ୍ୟନ୍ତ ହେଇପାରିବ ନାହିଁ, ଯେତିଦିନ ପର୍ଯ୍ୟନ୍ତ ତତ୍ ଉପେକ୍ଷିତା ନା, ଭଗବାନ ଯଦି ଉପେକ୍ଷା କରିଦେଲେ ସେତିକି କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ। ଆମର ଯେଉଁ କଥା ଅଛି, ମାରେ ହରି ରକ୍ଷେ କିଏ, ରକ୍ଷେ ହରି ମାରେ କିଏ, ଭଗବାନ ଯାହାକୁ ଉପେକ୍ଷା କରିଦେଇଛନ୍ତି ତାକୁ କେହି ରକ୍ଷା କରିପାରିବେ ନାହିଁ। ତେଣୁ ଭଗବାନଙ୍କ ଶରଣରେ ଗଲେ ଭଗବାନ ରକ୍ଷା କରିବେ। ଚାରି ପ୍ରକାର ବ୍ୟକ୍ତି ଯାଆନ୍ତି ଭଗବାନଙ୍କ ଶରଣରେ, ସମସ୍ତେ ଯିବେ ନାହିଁ, ଯେଉଁମାନେ ସୁକୃତିବାନ ନୁହନ୍ତି ସେମାନେ ଯିବେ ନାହିଁ। ଆମେ ଦେଖୁଛେ ବର୍ତ୍ତମାନ ଜ୍ୱଳନ୍ତ ଉଦାହରଣ, ଆମେ ଦେଖିକି ମଧ୍ୟ ଦେଖିପାରୁନାହିଁ, ଇଏ ହେଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ପଶ୍ୟନପି ନ ପଶ୍ୟନ୍ତି, ଏ ଶ୍ଳୋକଟି ଅଛନ୍ତି, ଦେଖିକିରି ମଧ୍ୟ ଆମେ ଦେଖିପାରୁନାହିଁ, ଆମ ଦେଖିବାର ଶକ୍ତି ନାହିଁ, ଲିମିଟେଡ୍ ଶକ୍ତି ଆମର। ତେଣୁ ଇଏ ଯେଉଁ ରହିଛି ଆର୍ତ୍ତ ଜିଜ୍ଞାସୁ, ଯେଉଁମାନେ ଜିଜ୍ଞାସା କରୁଛନ୍ତି, ବହୁତ ପ୍ରକାର ଜିଜ୍ଞାସା ରହିଛି, କୌନ୍ ବନେଗା କରୋଡ଼ପତି, ଏ ପ୍ରଶ୍ନ ପଚାରିଦେଲେ ଉତ୍ତର ଦେଇଗଲେ ସେ କୋଟିପତି ହେଇଯାଉଛି। ସେ ଜିଜ୍ଞାସା, ବହୁତ ପ୍ରକାର ଜିଜ୍ଞାସା ଅଛି, ବୈଜ୍ଞାନିକମାନେ ବହୁତ ଜିଜ୍ଞାସା କରୁଛନ୍ତି। ଆପଣ ଯେତେବେଳେ ତଳେ ପଡ଼ିଗଲା ଦେଖିକିରି ନ୍ୟୁଟନ୍ ଜିଜ୍ଞାସା କଲେ, କାହିଁକି ପଡ଼ିଲା ଆପଣ, କାହିଁକି ପଡ଼ିଲା ଏ ଜିଜ୍ଞାସା, ନୋବେଲ ପ୍ରାଇଜ୍ ପାଇଗଲେ ନ୍ୟୁଟନ୍, ଲ ବାହାର କରିଦେଲେ ନ୍ୟୁଟନ୍ସ ଲ, ବୈଜ୍ଞାନିକମାନେ ବିଜ୍ଞାନରେ ପଢ଼ୁଛନ୍ତି ପିଲାମାନେ ପଢ଼ିବେ ସେଇଟା ନ୍ୟୁଟନ୍ସ ଲ। କିନ୍ତୁ ଇଏ ଜିଜ୍ଞାସା, ଇଏ ଶ୍ରେଷ୍ଠ ଜିଜ୍ଞାସା ନୁହଁ, ବ୍ରହ୍ମ ଜିଜ୍ଞାସା ହେଲା ନାହିଁ, ମନୁଷ୍ୟ ଜନ୍ମ ଏଥିପାଇଁ ଉଦ୍ଦିଷ୍ଟ ନୁହଁ, ଏ ଜିଜ୍ଞାସା ପାଇଁ ଆହାର ନିଦ୍ରା ବହି ମଥୁନ, ଏଇଟା ହେଉଛି ଜିଜ୍ଞାସା ସାଧାରଣତଃ ଲୋକମାନଙ୍କ, ଏଇଟା ହେଉଛି ଜିଜ୍ଞାସା। କିନ୍ତୁ ଯେଉଁମାନଙ୍କ ଯିଏ କ'ଣ, ଯେଉଁମାନଙ୍କର କିଏ ସୁକୃତିବାନ, ଯେଉଁମାନଙ୍କ ପୁଣ୍ୟ ଅଛି ସେମାନେ ଜିଜ୍ଞାସା କରି ବ୍ରହ୍ମ ଜିଜ୍ଞାସା କରିବେ, ସେମାନଙ୍କ ପ୍ରକୃତରେ ମାନବ ଜନ୍ମ ଆରମ୍ଭ ହେଲା, ନହେଲେ ମାନବ ଜନ୍ମ ଆରମ୍ଭ ହେଇନାହିଁ। ଆର୍ତ୍ତ ଜିଜ୍ଞାସୁ, କେତେ ଜଣ ଜିଜ୍ଞାସା କରୁଛନ୍ତି, କିଏ ଆମି କେନା ଆମା ଯାରେ ତାପତ୍ର, ଏ ତାପତ୍ରରେ ସମସ୍ତେ ଛଟପଟ ହେଉଛନ୍ତି, ଛଟପଟ ହେଉଛନ୍ତି ସମସ୍ତେ। କିନ୍ତୁ କେତେ ଜଣ ଜିଜ୍ଞାସା କରୁଛନ୍ତି, କାହିଁକି ଏ ତାପ ଆସୁଛି, କେତେ ଜଣ ଜିଜ୍ଞାସା କରୁଛନ୍ତି। ସୁକୃତିବାନ ପୁରୁଷ ନହେଲେ ସେଇଟା କରିପାରିବେ ନାହିଁ। ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ, ସମସ୍ତଙ୍କର ଅର୍ଥ ଦରକାର, ସକାଳୁ ଉଠିଲେ ସମସ୍ତେ ଚାହୁଁଛନ୍ତି ମନି ମନି ମନି, ସ୍ୱିଟର୍ ଦେନ୍ ହନି, ବ୍ରାଇଟର୍ ଦେନ୍ ସନ୍ସାଇନ୍, ସେ ଗୌରବଙ୍କୁ ସେ ମହାରାଜ କହିବେ ଏଇଟା, ସମସ୍ତଙ୍କ ମନି ଦରକାର, ପଇସା ଦରକାର। କିନ୍ତୁ ଇଏ ଯେଉଁ ପଇସା ଯେଉଁ ଦେଉଛନ୍ତି ସମସ୍ତ ଅର୍ଥ, ଅର୍ଥ ପାଇଁ କେତେ ଜଣ ଭଗବାନ ସବୁ ପାଖକୁ ଆସୁଛନ୍ତି, ଯେଉଁମାନଙ୍କ ସେତିକି ସ୍ୱୀକୃତି ନାହିଁ ସେମାନେ ଭଗବାନ ଶରଣରେ ଯିବେ ନାହିଁ। ଆର୍ତ୍ତ ଜିଜ୍ଞାସୁ ଅର୍ଥାର୍ଥୀ, ଏବଂ ଜ୍ଞାନୀ, ଯେଉଁମାନେ ଜ୍ଞାନୀ, ପ୍ରକୃତ ଜ୍ଞାନ ଆରମ୍ଭ ହେଉଛି ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ। ଭଗବତ ଗୀତାରେ ଭଗବାନ କହିଲେ, ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ, ବହୁ ଜନ୍ମ ପରେ ଜଣେ ଜ୍ଞାନୀ ଭଗବାନଙ୍କ ଶରଣରେ ଯାଉଛି, ନହେଲେ ଜଣେ ଯିବ ନାହିଁ, ଭଗବାନ ଶରଣରେ ଯିବ ନାହିଁ ସିଏ। ତେଣୁ ସେତିକି ତାଙ୍କର ସ୍ୱୀକୃତି ନଥିଲେ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ତେଣୁ ସମସ୍ତେ କହୁଛନ୍ତି, ଯେଉଁମାନେ ଜିଜ୍ଞାସା, ଯେଉଁମାନେ କ'ଣ, ଯେଉଁମାନଙ୍କର ସ୍ୱୀକୃତି ଉଦୟ ହେଇଛି, ଯେଉଁମାନେ ସ୍ୱୀକୃତିବାନ ପୁରୁଷ ବା ସ୍ତ୍ରୀ ଯାହା ହେଉ ସ୍ୱୀକୃତିବାନ ବ୍ୟକ୍ତି, ସେମାନେ ଭଗବାନଙ୍କର କୃପା ପ୍ରାର୍ଥନା କରିବେ, ଭଗବାନ ଶରଣ ଯିବେ, ଭଗବାନ ଭଜନ କରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। କିନ୍ତୁ ଭଗବାନଙ୍କ କୃପାଟାକୁ ବୁଝିବା ଏତେ ସହଜ ନୁହଁ, ପ୍ରଭୁପାଦ ମହାରାଜ ଗୋଟେ ବାଣୀରେ କହିଥିଲେ କିଛି ଦିନ ତଳର ବାଣୀ ଥିଲା, ସମସ୍ତେ ଚାହୁଁଛନ୍ତି ଭଗବାନ କୃପା କରନ୍ତୁ ତାଙ୍କୁ, କିନ୍ତୁ ଭଗବାନ କୃପାଟା ସେମାନେ ବୁଝନ୍ତି ନାହିଁ କିଭଳି ଭଗବାନ କୃପା ବୋଲି। ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଏଇଟା ଭଗବାନ କୃପା। ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଯେଉଁ କୁହାଗଲା, ତତ୍ୟନୁକମ୍ପା ସୁସମୀକ୍ଷମାଣ ଭୁଞ୍ଜାନ ଏବାତ୍ମ କୃତଙ୍ଗ ବିପାକମ ହୃଦ୍ଭାଗ ବପୂର୍ଭୀର ବିଦଧନ ନମସ୍ତେ ଜୀବେତ ଯୋ ମୁକ୍ତି ପଦେ ସଦାୟ ଭାଗ। କେଉଁମାନେ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଏକଥା ଜାଣନ୍ତି, ଦୁଃଖରେ ପଡ଼ିଲେ ଏଇଟା ଭଗବାନ କୃପା ବୋଲି ସେମାନେ ବୁଝିବେ, ନହେଲେ ବୁଝିପାରିବେ ନାହିଁ ଭଗବାନ କ'ଣ କେତେ ଆଉ କ'ଣ ତୁମର କୁଆଡ଼େ ଗଲା, ତୁମର ଅତୀତ ଭାବନ ମାନା ଆଉ କେବେ ଉଡ଼ିବ, କେତେ ଦିନକୁ ଆଉ ଅତୀତ ଭାବନକୁ କେବେ ଆଉ ଉଡ଼ିବ, କେବେ ଆଉ ରକ୍ଷା କରିବ, ଆମେ ପତିତଙ୍କୁ କେତେ ଉଦ୍ଧାର କରିବ, ଏଇଭଳି ଭାବରେ କହିବେ ସେମାନେ। ତେଣୁ ଅଧିକାଂଶ ଗୀତ ଯେଉଁ ବୋଲା ହେଉଛି ଭକ୍ତି ସଙ୍ଗୀତ ବୋଲା ଯାଉଛି, କିନ୍ତୁ ସବୁଥିରେ ସବୁ ତତ୍ତ୍ୱଭ୍ରମ ରହିଛି, ସେଥିପାଇଁ ଅନ୍ୟ ସବୁ ଗୀତ ଗୁଡ଼ାକ ଆମେ ଇଷ୍ଟରେ ଆଲାଉ କରାଯାଏ ନାହିଁ। ଯେଉଁମାନେ ତତ୍ତ୍ୱବିତ୍ ତାଙ୍କର ଆମର ଭଜନ ଯେଉଁ ରହିଛି ବୈଷ୍ଣବ ଭଜନ ରହିଛି ସେଇଟା ହେଉଛି ତତ୍ତ୍ୱ, ଏଥିରେ କିଛି ତତ୍ତ୍ୱଭ୍ରମ ନାହିଁ, ନହେଲେ ବହୁତ ତତ୍ତ୍ୱଭ୍ରମ ରହିଛି। ମହାପ୍ରଭୁ ଥିଲେ, ବହୁତ ସବୁ ଲେଖାକାର ସବୁ ଆସନ୍ତି ଲେଖିକିରି ଆଣନ୍ତି ଭଗବାନଙ୍କୁ ମହାପ୍ରଭୁ ଶୁଣିବା ପାଇଁ ଗୀତ ବା କବିତା ସବୁ ଶୁଣେଇବେ, ବହୁତ ଭକ୍ତି ତାଙ୍କର ରହିଛି ବହୁତ ଅଛି, କିନ୍ତୁ ତାଙ୍କୁ ସବୁ ସ୍କ୍ରିନିଂ କରିବେ, ସ୍ୱରୂପ ଦାମୋଦର ସ୍କ୍ରିନିଂ କରିବେ ଦେଖିବେ ଯେଉଁଠି ତତ୍ତ୍ୱଭ୍ରମ ରହିଛି, ରସାଭାସ ରହିଛି, ତତ୍ତ୍ୱଭ୍ରମ ଖାଲି ନାହିଁ ରସାଭାସ, ବିଭିନ୍ନ ପ୍ରକାର ରସ ରହିଛି, ରସର ଆଭାସ ରହିଛି ରସାଭାସ, ତାକୁ ସେ ଆଲାଉ କରନ୍ତି ନାହିଁ ମହାପ୍ରଭୁଙ୍କ ପାଖରେ ଯିବା ପାଇଁ। ଏଇ ଯେଉଁ ରହିଛି ବହୁତ ସଙ୍ଗୀତ ରହିଛି ବହୁତ ଗୀତ ରହିଛି ଆମେ ବୋଲି ଦେଉଛେ, କିନ୍ତୁ ସେଇଟା ତତ୍ତ୍ୱଭ୍ରମ ରହିଛି ସବୁ, ସେଥିପାଇଁ ଇସ୍କନରେ ସେଇଟା ଆଲାଉ କରାଯାଏ ନାହିଁ। ଇସ୍କନ ସଙ୍ଗୀତ ଷ୍ଟାଣ୍ଡାର୍ଡ଼ ସଙ୍ଗୀତ ବୈଷ୍ଣବ ସଙ୍ଗୀତ ଯେଉଁ ରହିଛି ସେଇଟା ଆମେ ବୋଲିବା, ଅନ୍ୟ ସଙ୍ଗୀତ ଭାରି ବହୁତ ସୁନ୍ଦର ଲାଗିବ ମଧୁର ମଧୁର ଲାଗିବ, କିନ୍ତୁ ନା ସେଇଟା ତତ୍ତ୍ୱଭ୍ରମ ସବୁ ରହିଛି। ତେଣୁ ଏ ଯେଉଁ ଭଗବାନଙ୍କର ଯେଉଁ କୃପାକୁ ଲୋକମାନେ ବୁଝିପାରିବେ ନାହିଁ, ବ୍ରହ୍ମା ବୁଝିଲେ ପ୍ରଭୁ ତତ୍ୟାନୁକମ ଇଏ ହେଉଛି ଆପଣଙ୍କର କୃପା, କ'ଣ ତତ୍ୟାନୁକମ ସୁସମୀକ୍ଷମାଣ, ଖାଲି ସମୀକ୍ଷା ନୁହଁ ଖାଲି ସୁନ୍ଦର ଭାବରେ ଯଦି ଚିନ୍ତା କରିବ ବିଚାର କରିବ, ବିଚାର କରିଲେ ଯେତେ ପାବ ଚମତ୍କାର ଚୈତନ୍ୟ ଚନ୍ଦ୍ର ଦୟା କର ବିଚାର, ଆମ ବିଚାର କରିବା ପାଇଁ ସମୟ ନାହିଁ, ବିଚାର କରିବା ପାଇଁ ସମୟ ନାହିଁ, ଆମେ ବିଚାର କରିପାରୁନାହିଁ। କିନ୍ତୁ ଚୈତନ୍ୟ ଚରିତ୍ରାମୂର୍ତ୍ତିରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଲେ ଚୈତନ୍ୟ ଚନ୍ଦ୍ରର କୃପା କରହ ବିଚାର, ଚୈତନ୍ୟ ଚନ୍ଦ୍ରଙ୍କ କୃପା ଯଦି ଆମେ ବିଚାର କରିବା, ବିଚାର କରିଲେ ଚିତ୍ତେ ପାବ ଚମତ୍କାର, କ'ଣ ଚୈତନ୍ୟ ଚନ୍ଦ୍ର କୃପା କ'ଣ ଚୈତନ୍ୟ ଚରିତ୍ରାମୂର୍ତ୍ତି କୁହାଯାଇଛି, ବହୁ ଜନ୍ମ ଯଦି କରେ ଶ୍ରବଣ କୀର୍ତ୍ତନ ତଥାପି ନହେ କୃଷ୍ଣେ ପ୍ରେମ କ'ଣ ପ୍ରେମଧନ, କୃଷ୍ଣ ପଦେ ପ୍ରେମଧନ, ବହୁ ଜନ୍ମ ବହୁ ଦିନ ନୁହଁ ବା ବାସ ନୁହଁ ବହୁ ବର୍ଷ ନୁହଁ ବହୁ ଜନ୍ମ କୁହାଗଲା, ବହୁ ଜନ୍ମ କରେ ଯଦି ଶ୍ରବଣ କୀର୍ତ୍ତନ, ଆମେ ଶ୍ରବଣ କରୁଛେ କୀର୍ତ୍ତନ କରୁଛେ ସେତିକି ବି ଆମେ କରୁନାହିଁ, ଯଦି ବା କରନ୍ତି ଜଣେ ବହୁ ଜନ୍ମ ତଥାପି କୃଷ୍ଣଙ୍କ ପାଦ ପଦ୍ମରେ ପ୍ରେମ ଉତ୍ପନ୍ନ ହେବ ନାହିଁ, କାହିଁକି ନା କୃଷ୍ଣ ନାମ କରେ ଅପରାଧ ବିଚାର, କୃଷ୍ଣ ନାମ କଲା ମାନେ ଅପରାଧ ବିଚାର ହେଉଛି, କୃଷ୍ଣ ନାମ ରହିଲେ ଅପରାଧରେ ନହେ ବିକାର, ଅପରାଧ ଆମେ କରୁଛେ ମାନେ କୃଷ୍ଣ ନାମ ନେଲେ ଆମର ବିକାର ଆସିବ ନାହିଁ, କିନ୍ତୁ ଚୈତନ୍ୟ ଚନ୍ଦ୍ରର କୃପା ହେଉଛି ଏଇଟା, ଚୈତନ୍ୟ ନିତ୍ୟାନନ୍ଦ ନାହିଁ ସେସବ ବିଚାର, ଇଏ ହେଉଛି ଭଗବାନଙ୍କର କ'ଣ କୃପା, ଚୈତନ୍ୟ ଚନ୍ଦ୍ରର ଦୟା, ଇଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ଦୟା, ଚୈତନ୍ୟ ନିତ୍ୟାନନ୍ଦ ନାହିଁ ସେସବୁ ବିଚାର, ନାମ ଲାଗିଛି ପ୍ରେମ ଦାନ ଭୟ ଅଶ୍ରୁଧାର, ଚୈତନ୍ୟ ମହାପ୍ରଭୁ ନାମ ନେଲେ ପ୍ରେମ ପ୍ରଦାନ କରିବେ, ଅଶ୍ରୁଧାର ହିଁ ବହିବ, ଅଶ୍ରୁଧାର ଭୟ ଅଶ୍ରୁଧାର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଭଗବାନଙ୍କ ନାମ ନେବା ପୂର୍ବରୁ ଆମେ ପଞ୍ଚତତ୍ତ୍ୱଙ୍କର ନାମ ନେଉଛେ, ପଞ୍ଚତତ୍ତ୍ୱ ଯେଉଁମାନେ ତତ୍ତ୍ୱବିତ୍ ନୁହନ୍ତି ସେମାନେ ସବୁ ମନଗଢ଼ା ସବୁ ବିଭିନ୍ନ ପ୍ରକାର ମନ୍ତ୍ର କରିଛନ୍ତି, କ'ଣ ଭଜ ନିତାୟ ଗୌ ରାଧେଶ୍ୟାମ ଜପ ହରେ କୃଷ୍ଣ ରାଧା, ଏହିଭଳି ଭାବରେ ଅନେକ ପ୍ରକାର ଏଇ ଯେଉଁ କ'ଣ ଏଗୁଡ଼ା ସବୁ ତତ୍ତ୍ୱଭ୍ରମ, ଏଗୁଡ଼ା ସବୁ ତତ୍ତ୍ୱଭ୍ରମ ଆମକୁ ଲାଗିବ ଠିକ୍, କିଛି ଅସୁବିଧା ନାହିଁ। ଚୈତନ୍ୟ ଚରିତ୍ରାମୃତ ଗୋଟେ ଲୀଳା ଅଛି, ଲୀଳା ଅଛି ମୋର ମନେ ପଡ଼ୁନି ଠିକ୍ ଭାବରେ ଏକ୍ଜାକ୍ଟ ମନେ ପଡ଼ୁନି, ସେଠି ରହିଛି ଏଇଭଳି ଭାବରେ ଲୋକମାନଙ୍କୁ ସଙ୍ଗ କଲେ ଆମର ପତନ ହୋଇଯିବ, ପତନ ହୋଇଯିବ। ତତ୍ତ୍ୱବିତ୍ ଖୁବ୍ କ୍ୱଚିତ ରହିଛନ୍ତି, ଚୈତନ୍ୟ ଚନ୍ଦ୍ର ଦୟା ଇଏ ଚୈତନ୍ୟ ମହାପ୍ରଭୁଙ୍କ, ସେଥିପାଇଁ ଆମର ପଞ୍ଚତତ୍ତ୍ୱ ହେଉଛନ୍ତି କ'ଣ श्री कृष्णा चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद ये पंचतत्व ଏଇଟା ହେଉଛି ଅଥରାଇଜ୍, ଇଏ ହେଉଛି ଅଥରାଇଜ୍ ମନ୍ତ୍ର। ଆମେ ଗୋଟେ ମନଗଢ଼ା କରିଦେବା ଭଜନ ନିତାଇ ଗୁରୁ ରାଧେଶ୍ୟାମ ଏଇଭଳି ଭାବରେ କରିଦେଲେ ହେଁ କିଛି କଥା ଭୁଲ ହେଇନାହିଁ, କିଛି ଭୁଲ ହେଇନାହିଁ, ତ ସବୁ ଠିକ୍ଠାକ୍ ଅଛି। କେଉଁଠି ଭୁଲ ହେଲା? ତତ୍ତ୍ୱଭ୍ରମ ଜାଣିବା ଏତେ ସହଜ ନୁହଁ, ତତ୍ତ୍ୱବିତ୍ ଜାଣିବାକୁ କୋଟିଏ ଲୋକରେ ଜଣେ ତତ୍ତ୍ୱବିତ୍ ବାହାରିବ, ତତ୍ତ୍ୱ ଜାଣିବା ଏତେ ସହଜ ନୁହଁ। ତେଣୁ ଇଏ ଯେଉଁ ରହିଛି ଆମର ଇସ୍କନରେ ସେ ଷ୍ଟାଣ୍ଡାର୍ଡ଼ ରହିଛି, ଆମେ ଯାହା ତାହା ଗୀତ ବୋଲିପାରିବା ନାହିଁ, ପ୍ରଭୁପାଦ ବ୍ୟବସ୍ଥା କରିଛନ୍ତି। ତାର କାରଣ ହେଉଛି ଏଇଟା ତତ୍ତ୍ୱଭ୍ରମ, ତତ୍ତ୍ୱଭ୍ରମ ଆମେ ତତ୍ତ୍ୱଭ୍ରମ ରହିଯିବା ଆଉ ଆମେ ତତ୍ତ୍ୱ ଉର୍ଦ୍ଧୁ କେମିତି ଯିବା? ସେଥିପାଇଁ ଷ୍ଟାଣ୍ଡାର୍ଡ଼ ଗୀତ ରହିଛି ଆମ ବୈଷ୍ଣବ ସଙ୍ଗୀତ। ବୈଷ୍ଣବ ସଙ୍ଗୀତ ଗାନ କରିବା, ମହାପ୍ରଭୁ ଗାନ କରୁଥିଲେ, କ'ଣ ଆସ୍ୱାଦନ କରୁଥିଲେ, ଏତେ ଗୀତ ଥିଲା ସେ ସମୟ ପୁରୀରେ, କ'ଣ ଗୀତ ନଥିଲା କି? ବହୁତ ଲୋକ ବହୁତ ଗୀତ ବୋଲୁଛନ୍ତି, ଜଗନ୍ନାଥ ତୁମେ କି ବନ୍ଧୁ, ବଡ଼ ବନ୍ଧୁ ତୁମେ ଖାଉଛ ଏତେ ବାଉନ ବାଉନ ବାର, ଆମକୁ ତ ପଖାଳ ମିଳୁନାହିଁ, ଏ ଗୀତ ଏଇଭଳି ଭାବରେ ପ୍ରସିଦ୍ଧ ଲୋକ ପ୍ରସିଦ୍ଧ ହେଇଗଲା, ଜନପ୍ରସିଦ୍ଧ ହେଇଗଲା, ଆମେ ବୋଲିବା ନା? ତତ୍ତ୍ୱଭ୍ରମ ସବୁ ରହିଛି, ଆମେ ଜାଣିନେ, ଆମେ ତତ୍ତ୍ୱବିତ୍ତ ଆମେ କହିପାରୁନାହୁଁ, କିନ୍ତୁ ଯେଉଁ ରହିଛି ଫର୍ମ ରହିଛି, ଯାହା ନିୟମ ରହିଛି ସେଇଟା ଅନୁସାରେ ଆମେ କରିବା। ମହାପ୍ରଭୁ ଆସ୍ୱାଦନ କରୁଥିଲେ କ'ଣ? ଜୟଦେବ, ଚଣ୍ଡିଦାସ ଏବଂ ବିଦ୍ୟାପତି ଆସ୍ୱାଦନ ରାୟ ନାମ ସ୍ୱରୂପ ସହିତ ଆସ୍ୱାଦନ କରୁଥିଲେ। ତତ୍ତ୍ୱଭ୍ରମଟା ଏତେ ସହଜ ଜିନିଷ ନୁହଁ, ଇଏ ଗୋଟେ ଅନର୍ଥ। ବହୁତ ତତ୍ତ୍ୱଭ୍ରମ ରହିଛି, ହଜାର ହଜାର ଗୀତ ରହିଛି, ଭକ୍ତି ଭକ୍ତି ଗୀତ ରହିଛି, କିନ୍ତୁ ଇସ୍କନରେ ଆଲାଉ ନାହିଁ। କାହିଁକି ନା ଇଏ ତତ୍ତ୍ୱଭ୍ରମ ରହିଛି, ମହାପ୍ରଭୁ ସେଇଟା ଦେଖେଇ ଦେଇଛନ୍ତି। ବହୁତ ତତ୍ତ୍ୱ ବହୁତ ବହୁତ ବଡ଼ ବଡ଼ ବ୍ୟକ୍ତିମାନେ ଆସିଛନ୍ତି, ବହୁତ ବଡ଼ ମାନେ କବି କ'ଣ କାବ୍ୟକାର ବା ବ୍ୟକ୍ତି କବି ସବୁ ଆସନ୍ତି, ରୂପଗୋସ୍ୱାମୀ ତାଙ୍କୁ ରିଜେକ୍ଟ କରିଦିଅନ୍ତି, ଏ ସ୍ୱରୂପ ଦାମୋଦର ରିଜେକ୍ଟ କରିଦିଅନ୍ତି। ତତ୍ତ୍ୱଭ୍ରମ ରହିଛି, ତତ୍ତ୍ୱଭ୍ରମ ରହିଛି। ଜଣେ ଲେଖିଲେ ଦୁଇଜଣ ଜଗନ୍ନାଥ ଅଛନ୍ତି ପୁରୀରେ, ଦୁଇଜଣ ଜଗନ୍ନାଥ, ଗୋଟେ ହେଉଛି ଅଚଳ ଜଗନ୍ନାଥ, ଗୋଟେ ହେଉଛି ସଚଳ ଜଗନ୍ନାଥ। ଏଇଭଳି ଭାବରେ ଲେଖିଲେ, ଅଚଳ ଜଗନ୍ନାଥ ହେଉଛନ୍ତି ଯିଏ ବସିଛନ୍ତି ମନ୍ଦିରରେ, ବର୍ତ୍ତମାନ ବନ୍ଦ ହୋଇଯାଇଛି, ତାଙ୍କ କେହି ବାହାରେ ଯାଇପାରିବେ ନାହିଁ, ଅଚଳ ଜଗନ୍ନାଥ। ଜଗନ୍ନାଥ ରଥ ପାଇଁ ସବୁ ପ୍ରକାର ଇଏ ହେଲା, ବାଡ଼ିଆ ପିଟା କରିକି ସବୁ ପ୍ରକାର ମହାନ ବ୍ୟକ୍ତିଙ୍କ ଉପରେ ଅପରାଧ କରିଦେଲେ, ତାର କ'ଣ ଫଳ ନ ହେବ? ଅପରାଧୀର କ'ଣ ହେବ? ବ୍ୟବସ୍ଥା ଚିନ୍ତା କରିଛନ୍ତି ସେମାନେ, ମହାନ ବ୍ୟକ୍ତି ପ୍ରଭୁପାଦ ଭଳି ବ୍ୟକ୍ତିକୁ ଦେଖିଛନ୍ତି, ଜୀବନରେ ଦେଖିପାରିବେ? ପ୍ରଭୁପାଦ ସାରା ପୃଥିବୀରେ ଯେ ଭଗବାନ କଥା ପ୍ରଚାର କଲେ, କୃଷ୍ଣ ଶକ୍ତି ବିନା ନୁହେଁ ତାହାର ପ୍ରବର୍ତ୍ତନ, ଶକ୍ତି ସତ୍ୟାବେଶ ଅବତାର ନହେଲେ ଏସବୁ କରିପାରିବେ ନାହିଁ, ଏ ମନଗଢ଼ା ଖେଳନା ନୁହଁ, ମନଗଢ଼ା କଥା ନୁହଁ। ତାଙ୍କ ବିରୁଦ୍ଧରେ ଆମେ ଯେଉଁ ଇଏ କରିଦେଲେ, ତାଙ୍କ ପ୍ରତି ଅପରାଧ କରିଦେଲେ, ତାର କ'ଣ ଫଳ ହେବ ଜାଣିଛ? କ'ଣ ଫଳ ହେବ? ଭୋଗିବ ସେଇଟା ତୁମେ, ଅପରାଧ, ବୈଷ୍ଣବ ଅପରାଧ, ସେଥିପାଇଁ ପ୍ରଥମ ନମ୍ବର ଅପରାଧ ହେଉଛି ସେଇଟା। ତେଣୁ ଯାହା ହେଉ, ସେ ଜଣେ ଲେଖିଲେ ଅଚଳ ଜଗନ୍ନାଥ, ଏଠି ବସିଛନ୍ତି ମନ୍ଦିରରେ ବସିଛନ୍ତି ଅଚଳ ଜଗନ୍ନାଥ, ଆଉ ଇଏ ହେଉଛି ସଚଳ ଜଗନ୍ନାଥ, ଚଳିପାରୁଛନ୍ତି ମହାପ୍ରଭୁ ସଚଳ ଜଗନ୍ନାଥ। ଏଇଭଳି ଭାବରେ ଲେଖିଲେ, ଏଠି ଆମେ କିଛି ଜାଣିପାରିବା ନାହିଁ, କ'ଣ ଭୁଲ ହେଲା, ତତ୍ତ୍ୱଭ୍ରମ କ'ଣ ହେଲା, ଇଏ ପ୍ରକୃତ ସତ କଥା। ଇଏ ଅଚଳ ବ୍ରହ୍ମ, ଇଏ ଅଚଳ ଜଗନ୍ନାଥ, ସେ ସଚଳ ଜଗନ୍ନାଥ, ସ୍ୱୟଂ ଜଗନ୍ନାଥ, ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, କିନ୍ତୁ ରିଜେକ୍ଟ କରିଦେଲେ ସ୍ୱରୂପ ଦାମୋଦର, ତୁମର ଭୁଲ ହେଇଗଲା, ତତ୍ତ୍ୱଭ୍ରମ ହେଇଗଲା, ଆମେ ଜାଣିପାରିବା ନାହିଁ ତତ୍ତ୍ୱ କଥାଟା। ତେଣୁ ଯେଉଁଟାକ ଅନୁମୋଦିତ ରହିଛି ଷ୍ଟାଣ୍ଡାର୍ଡ଼, ସେଇଟାକୁ ଆମେ ବୋଲିବା, ଆମେ ମନ ଅନ୍ୟମାନଙ୍କ ବୋଲିବା ନାହିଁ, ସେସବୁ ବହୁତ ତତ୍ତ୍ୱଭ୍ରମ ରହିଛି ସବୁ। ଅନୁମୋଦିତ ଯେଉଁ ରହିଛି ଇସ୍କନ ଅନୁମୋଦିତ, ପ୍ରଭୁପାଦ ମହାରାଜ ବ୍ୟବସ୍ଥା, ଆଚାର୍ଯ୍ୟମାନେ ବ୍ୟବସ୍ଥା କରିଛନ୍ତି, ଆମ ଇସ୍କନରେ ସେଇଟା ଆଲାଉଡ଼, ଅନ୍ୟ କିଛି ନୁହଁ। ଆମେ ଯେକୌଣସି ଗୀତ ବୋଲି ଦେଉଛେ, ଭଲ ଲାଗୁଛି, ଆମେ ଜାଣିପାରିବା ନାହିଁ କେଉଁଟା ତତ୍ତ୍ୱ କେଉଁଟା ତତ୍ତ୍ୱଭ୍ରମ, ଜାଣିପାରିବା ନାହିଁ। ତେଣୁ ଇଏ ଯେଉଁ ରହିଛନ୍ତି ମହା ବ୍ରହ୍ମାସ କଥା କହିଲେ, କ'ଣ ତତ୍ୟାନୁକମ୍ପାମ ସୁସମିଙ୍କ ମାଣ, ଏ ଭଗବାନ ଦୁଃଖ ପଡ଼ିଛି ମାନେ ଏଇଟା ଭଗବାନଙ୍କ କୃପା। କେତେଜଣ ଚିନ୍ତା କରୁଛନ୍ତି ଏଇଟା ଭଗବାନ କୃପା ବୋଲି, ଦୁଃଖ ପଡ଼ିଲେ କେତେଜଣ ଚିନ୍ତା କରୁଛନ୍ତି, ଯିଏ ଚିନ୍ତା କରିବେ ସେମାନେ ହେଉଛନ୍ତି ପ୍ରକୃତରେ କ'ଣ ସୁନ୍ଦର ଭାବରେ ସମୀକ୍ଷା କରିଛନ୍ତି ସେମାନେ, ତତ୍ୟାନୁକମ୍ପାମ ସୁସମିଖ୍ୟ ମାଣ ଭୁଞ୍ଜାନ ଏ ଭାତ କୃତମ ବିପାକମ। ଆମେ ଯେଉଁ ଦୁଃଖ ପାଉଛେ ଆମର ଆତ୍ମକୃତମ, ଆମେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଛେ ସେଥିପାଇଁ ଫଳ ପାଉଛେ, ବାକମ୍ ତେଣୁ ଗୁଞ୍ଜାବନ ଏବାତ କୃତମ ବାକମ୍ ହୃଦ୍ଭାଗ ପୂର୍ଭୀର କାୟ ମନ ବାକ୍ୟରେ ଭଗବାନଙ୍କର ଯଦି ଏଇଭଳି ଭାବରେ ଶରଣରେ ଯିବା ତାଙ୍କୁ ପ୍ରଣାମ କରିବା ହୃଦ୍ଭାଗ ପୂର୍ଭୀ ବିଧ ନମସ୍ ଯିବେ ତ ଯେଉଁ ଏଇଭଳି ଭାବେ ଯିଏ ଜୀବନ ଧାରଣ କରିବେ ସେ ମୁକ୍ତିପଦ ସଦା ହେବା ସେ ମୁକ୍ତି ପ୍ରାପ୍ତ ହୋଇଯିବେ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଦଶମ ସଂଖ୍ୟା ଚଉଦ ଅଧ୍ୟାୟରେ ଏ ଯେଉଁ ରହିଛନ୍ତି ଯେ ମୁକ୍ତି 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 ବୋଲି କହୁଥିଲେ ମାୟାବାଦୀମାନେ ସବୁବେଳେ ଚାହାନ୍ତି ମୁକ୍ତି, ଏବଂ ସେହି ସମ୍ପ୍ରଦାୟରେ ଆସିଥିଲେ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କର ଅବତାର ସ୍ୱୟଂଭୁ କ'ଣ ସ୍ୱୟଂଭୁ କ'ଣ ତାଙ୍କ ନା ଭଟ୍ଟାଚାର୍ଯ୍ୟ ସ୍ୱୟଂ କ'ଣ ତାଙ୍କ ସାରଙ୍ଗ ଭଟ୍ଟାଚାର୍ଯ୍ୟ ସାରଙ୍ଗ ଭଟ୍ଟାଚାର୍ଯ୍ୟ ସେ ଶବ୍ଦକୁ ବଦଳି ଦେଲେ ମୁକ୍ତି, କିଛି ବଦଳିକି କହିଲେ ଭକ୍ତି। ଭକ୍ତି ମହାପ୍ରଭୁଙ୍କ ସହିତ ଆଲୋଚନା ହେଇଛି ସେସବୁ କଥା, ଆମେ ସେ ଆଲୋଚନା କରିବା ନାହିଁ। ଇଏ ଯେଉଁ ରହିଛି ଭଗବାନ କୃପା ବୁଝିବା ଏତେ ସହଜ ନୁହଁ। କିଛି ଦିନ ତଳେ ପ୍ରଭୁପାଦଙ୍କ ବାଣୀରେ ସେଇଟା କୁହାହେଇଥିଲା, ଭଗବାନ ଯେତେବେଳେ କୃପା କରିବେ, ଭଗବାନ କହିଲେ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟରେ ଯୁଧିଷ୍ଠିର ମହାରାଜ ସେ କଥା କହୁଛନ୍ତି, ଯୁଧିଷ୍ଠିର ଭଗବାନ କହୁଛନ୍ତି ଯସ୍ୟାହମ ଅନୁଗୃହାମି, ମୁଁ ଯାହାକୁ ଅନୁଗ୍ରହ କରେ ହରିଷ୍ୟ ତା ଧନମ ସନେଇ, ତାହାର ଧନକୁ ମୁଁ ନେଇଯାଏ, ହରି ହରଣ କରେ ଭଗବାନ ତାହାର ଧନକୁ ନେଇଯାଆନ୍ତି, ସନେଇ ଏକାଥରକେ ନେଇଯାଆନ୍ତି ନାହିଁ, ଧୀରେ 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 ନେଇଯାଆନ୍ତି। ପ୍ରଭୁପାଦ ମହାରାଜ ପ୍ରଭୁପାଦ ମହାରାଜ ଯେତେବେଳେ ତାଙ୍କର ଥିଲା ବିଜନେସ୍ ଚାଲିଥିଲା, ପ୍ରଭୁପାଦ ମହାରାଜ ଭାବୁଥିଲେ ମୁଁ ବହୁତ ପଇସା ରୋଜଗାର କରି ଏଇ ଯେଉଁ କୃଷ୍ଣ ଚେତନାରେ ସାହାଯ୍ୟ କରିବି। ସେ ସମୟରେ ଭକ୍ତି ସିଦ୍ଧାନ୍ତ ସ୍ୱରୂପ ଠାକୁରଙ୍କର ଶିଷ୍ୟମାନେ ଆସି ତାଙ୍କୁ ତାଙ୍କଠାରୁ ସାହାଯ୍ୟ ମାଗନ୍ତି, ସେ ଚିନ୍ତା କରନ୍ତି ଆମେ ବହୁତ ରୋଜଗାର କଲେ ସବୁ ସାହାଯ୍ୟ ଏଇସବୁ କୃଷ୍ଣ ଚେତନା ପ୍ରଚାର କରିବା, ଏଇଭଳି ଭାବେ ଚିନ୍ତା କରୁଥିଲେ। ତାପରେ ଯେତେବେଳେ ତାଙ୍କର ବହୁତ ବିରାଟ ବଡ଼ ସକ୍ସେସ୍ ହେବାର ଥିଲା, ବହୁତ ବଡ଼ ଧନୀ ହୋଇଯାଇଥାନ୍ତେ ସିଏ, କିନ୍ତୁ ସେହି ସମୟରେ ତାଙ୍କର ସବୁ ଲୁଟ୍ ହୋଇଗଲା, ଧନ ଲୁଟ୍ କରିଦେଲେ ସବୁ, ଯେତେବେଳେ ଲୁଟ୍ ହୋଇଗଲା ସେତେବେଳେ ପ୍ରଭୁପାଦ ମହାରାଜ ଚିନ୍ତା କଲେ ଇଏ ଭଗବାନ କୃପା। ଏଇ ଶ୍ଳୋକଟି ମନେ ପକାଇଲେ ସିଏ ଦଶମ ସ୍କନ୍ଧ ଅଠାଅଶୀ ଅଧ୍ୟାୟ ଆଠ ନମ୍ବର ଶ୍ଳୋକ ବୋଧେ ଏଇଟା ଅଛି, ଇଏ ଭଗବାନ କୃପା ତତ୍ୟ ଅନୁକମ୍ପା, ଭଗବାନଙ୍କର ଖାଲି ଅନୁକମ୍ପା ଇଏ ବିଶେଷ କୃପା, ଇଏ ଅନୁକମ୍ପା କୃପା ଶବ୍ଦରେ ମଧ୍ୟ ବିଭିନ୍ନ ପ୍ରକାର ସ୍ତର ରହିଛି, ଅନୁକମ୍ପା କହିଲେ ବେଶୀ ଅନୁକମ୍ପା ଆହୁରି ବହୁତ ଉନ୍ନତ ସ୍ତରର କଥା, କୃପାଠୁ ଆହୁରି ଉନ୍ନତ ସ୍ଥିତି ଅନୁକମ୍ପା ତତ୍ୟ ଅନୁକମ୍ପା ସୁସମୀକ୍ଷ ମାଣ। ଠିକ୍ ଭାବରେ ଯଦି ଆମେ ଚିନ୍ତା କରିବା ଭୁଞ୍ଜାନ ଏବା ଆତ୍ମକୃତମ ବିପାକମ, ଆମର ଯେଉଁ ରହିଛି ଦୁଃଖ ରହିଛି ବା ଯେଉଁ ପାପ ରହିଛି ସେଇ ଅନୁସାରେ ଆମେ ଫଳ ପାଉଛେ, କିନ୍ତୁ ଏହିଭଳି ଭାବରେ ଯଦି ଜଣେ ଜୀବନ ଧାରଣ କରିବ ହୃଦ୍ଭାଗ ବିଦଧନ ନମସ୍ତେ, ଏହିଭଳି ଭାବରେ ଯଦି ଧାରଣ କରି ସେ ଜୀବନ ଧାରଣ କରିବ ଯିବେ ତ ଜୀବନ ଧାରଣ କରିଗଲା ସେ ମୁକ୍ତି ପଦ ପ୍ରାପ୍ତ ହେବା ପାଇଁ ଦାୟ ଭାଗ ତାଙ୍କର ଅଧିକାର ଆସିଗଲା, ଦାୟ ଭାଗ ଯେମିତି ପିତାର ଧନରେ ପୁତ୍ରର ଅଧିକାର ରହିଛି, କେବଳ ପୁତ୍ର ବଞ୍ଚିଥିବାର ଅଛି, ପିତାଙ୍କ ଅନ୍ତେ ପୁତ୍ର ପାଇବ ସେଇଟା, ଆଉ ପିତାଙ୍କ ପୂର୍ବରୁ ଯଦି ସେ ଚାଲିଗଲେ ସେ ପାଇପାରିବ ନାହିଁ, କିନ୍ତୁ ବଞ୍ଚିବାର ଅଛି, ସେଭଳି ଭାବରେ ବଞ୍ଚିବାର ଅଛି, କୌଣସି ଉପାୟରେ ବଞ୍ଚିବାର ଅଛି, ଭଗବାନଙ୍କର ଆଶ୍ରୟ ନେଇକି ରହିଯିବା, ରହିଗଲେ ଆମେ ଏ ମୁକ୍ତିପ୍ରଦ ପ୍ରାପ୍ତ ହୋଇଯିବା, ଦାୟଭାଗ ଆମର ଅଧିକାର ଆସିଯିବ। ତେଣୁ ଏ ଯେଉଁ ରହିଛି ଏ ଭଗବାନ କୃପା, ଏଇଟାକୁ ବୁଝିପାରିବେ ନାହିଁ, ସମସ୍ତେ ବୁଝିପାରିବେ ନାହିଁ, ସେମାନେ କହିବେ ଏଇଟା କ'ଣ କୃପା ହେଲା ଭଗବାନଙ୍କର, ଏଇଟା କ'ଣ କୃପା ହେଲା। ତେଣୁ ଇଏ ଯେଉଁ ରହିଛି ଷଟ୍ ପଦୀ ଆମର ସନାତନ ଗୋସ୍ୱାମୀ କହୁଛନ୍ତି ଓଡ଼ିଆରେ ମଧ୍ୟ ଏଠି କୁହାଯାଇଛି, ବିଷ୍ଣୁ ଚକ୍ରଟାକୁ ମଧ୍ୟ କହିଛନ୍ତି, ଏସବୁ କହିଛନ୍ତି ଯେ ଯେ ଆକର୍ଷଣ ନାରୀ ଫୁଲ ସଦୃଶ, ସୁମନ ଏବ ଶବ୍ଦ ରହିଛି ନା, ସୁମନ ମାନେ ଫୁଲ, ଫୁଲଟା କିଭଳି ଭାବରେ ଆକର୍ଷଣ ନାରୀ ଫୁଲ ସଦୃଶ ସୌନ୍ଦର୍ଯ୍ୟ ସୌରଭ ନମ୍ରତା ଏବଂ ମାଧୁର୍ଯ୍ୟ ପ୍ରଭୃତିର ଅଧିକାରୀ ରହିଛି, ଏତେ ସବୁ ଗୁଣ ତାର ରହିଛି। ଭ୍ରମର ଯେପରି ଗୋଟିଏ ଫୁଲରୁ ମଧୁପାନ କଲା ପରେ ତାକୁ ତ୍ୟାଗ କରି ସେହିପରି ଅସ୍ଥିର ପୁରୁଷମାନେ ଅନ୍ୟାନ୍ୟ ସୁଖର ଅନୁଗମନ କରିବା ନିମିତ୍ତ ସୁନ୍ଦରୀ ଓ ଅନୁରକ୍ତ ନାରୀମାନଙ୍କୁ ପରିତ୍ୟାଗ କରନ୍ତି, ଅନୁରକ୍ତ ନାରୀମାନଙ୍କୁ ପରିତ୍ୟାଗ କରିଦିଅନ୍ତି, ଅସ୍ଥିର ପୁରୁଷମାନେ ଯେଉଁମାନେ ଅସ୍ଥିର ପୁରୁଷ, ଏହି ପ୍ରବଣତାକୁ ଗୋପୀଗଣ ଯେଉଁମାନେ କୃଷ୍ଣଙ୍କୁ ସମ୍ପୂର୍ଣ୍ଣ ରୂପେ ସେମାନଙ୍କ ହୃଦୟ ଅର୍ପଣ କରିଛନ୍ତି ସେମାନେ ତାଙ୍କୁ ନିନ୍ଦା କରୁଛନ୍ତି। ଇଏ ହେଉଛି ଏଇଟା ପ୍ରକୃତରେ ହେଉଛି କ'ଣ, ଏଇଟା ଅଭିମାନରେ କୁହାଯାଉଛି, ଏଇଟା ଅଭିମାନ କଥା, ଏଇଟା ବୁଝିବା ଏତେ ସହଜ ନୁହଁ। ଅଭିମାନ ସବୁ କୁହାଯାଉଛି, ଏହାର ଅର୍ଥ ହେଉଛି ଅଲଗା ଅଲଗା ଅର୍ଥ, କିନ୍ତୁ ବାହାରକୁ ଲାଗିବ ଏଇଭଳି ଭାବରେ ନିନ୍ଦା କରୁଛନ୍ତି, କିନ୍ତୁ ଏଇଟା ଭଗବାନଙ୍କୁ ଏଇଟା ଆନନ୍ଦ ଲାଗେ। ଏଇ ନିନ୍ଦା ଯେଉଁ ହେଉଛି ଭଗବାନ କହିଲେ ସେଇଟା, ପ୍ରିୟା ଯଦି ମାନ କରି କରେ ଭର୍ସନ, ଭର୍ସନା କରୁଛନ୍ତି, ନିନ୍ଦା କରୁଛନ୍ତି, ଏଇଟା ଭଗବାନଙ୍କୁ ଆନନ୍ଦ ଲାଗୁଛି, ଆମେ ଏଇଟା ବୁଝିବାକୁ ପଡ଼ିବ। ତେଣୁ ଏଠି କୁହାଯାଉଛି ଯେଉଁମାନେ କୃଷ୍ଣଙ୍କୁ ସମ୍ପୂର୍ଣ୍ଣ ଗୋପୀମାନେ କେବଳ ମାତ୍ର ଭଗବାନ କୃଷ୍ଣଙ୍କର ଆନନ୍ଦ ନିମିତ୍ତ ସେମାନଙ୍କର ମାଧୁର୍ଯ୍ୟ ପ୍ରଦର୍ଶନ କରିବାକୁ ଚାହାନ୍ତି ଏବଂ ବିରହ ବେଦନାରେ ସେମାନଙ୍କ ସହିତ କୃଷ୍ଣଙ୍କର ସଖ୍ୟତାର ଉଦ୍ଦେଶ୍ୟ ସମ୍ବନ୍ଧରେ ସେମାନେ ପ୍ରଶ୍ନ କଲେ। ଏ ସମସ୍ତ ଭଗବାନଙ୍କର ଅପ୍ରାକୃତ ଲୀଳା, ଭଗବାନ କୃଷ୍ଣ ଏବଂ ଗୋପୀଗଣ ଉଭୟ ହିଁ ଅପ୍ରାକୃତ ପ୍ରେମମୟ ବିଷୟରେ ନିୟୋଜିତ ସମ୍ପୂର୍ଣ୍ଣ ମୁକ୍ତ ଆତ୍ମା। ଆମେ ବଦ୍ଧ ଯିବ, ଆମେ ସେଇଟା ବୁଝିପାରିବା ନାହିଁ, ଯେଉଁଭଳି ଭାବରେ ଆଚାର୍ଯ୍ୟମାନେ କହିଛନ୍ତି ଖାଲି ସେତିକି କହିଦେବା, ତଥାପି ଆମେ ବୁଝିବାର ଶକ୍ତି ନାହିଁ, ଆମେ କ'ଣ ମୁକ୍ତ ସ୍ତରକୁ ନଗଲେ ଏଇଟା ବୁଝିପାରିବା ନାହିଁ। ପକ୍ଷାନ୍ତରରେ ଆମମାନଙ୍କର ଜଡ଼ ଜାଗତିକ ପ୍ରେମର ବିଷୟ ଗୁଡ଼ିକ ଚିନ୍ମୟ ଜଗତର ଶୁଦ୍ଧ ପ୍ରେମମୟ ସମ୍ପର୍କର ବିକୃତ ପ୍ରତିଫଳନ। କାମ ଏବଂ ପ୍ରେମ ଦୁଇଟା ଯାକ ଦେଖିବା ପାଇଁ ସମାନ, ଲୁହା ଏବଂ ସୁନା, ଲୁହା ଏବଂ ସୁନା, ଲୁହାକୁ ମଧ୍ୟ ସୁନା ପାଣିରେ ବୁଡ଼େଇ ଦେଲେ ସୁନା ଭଳିଆ ଲାଗିବ, କିନ୍ତୁ ତା ଦେହରେ ବହୁତ ତଫାତ୍ ରହିଛି ଲୁହା ଏବଂ ସୁନା। ସେହିଭଳି ଭାବରେ କାମ, ଲାଳସା, ଅହଙ୍କାର ପ୍ରଭୃତି ଦ୍ୱାରା କଳୁଷିତ ସମସ୍ତ ମୁକ୍ତାତ୍ମାଙ୍କ ସଦୃଶ ଗୋପୀଗଣ ଏବଂ ଶ୍ରୀକୃଷ୍ଣ ସ୍ୱୟଂ ଏହି ସମସ୍ତ ନିମ୍ନ ଗୁଣାବଳୀରୁ ନିତ୍ୟ ମୁକ୍ତ ଏବଂ ସେମାନଙ୍କ ଗଭୀର ପ୍ରେମମୟ ବିଷୟ କେବଳମାତ୍ର ଅଭିମିଶ୍ର ଭକ୍ତି ଦ୍ୱାରା ଚାଳିତ ହୋଇଥାଏ। ଏ ଭୌତିକ ବସ୍ତୁ ନୁହଁ, ଗୋଟିଏ ପରମାର୍ଥିକ ବସ୍ତୁ, ଅପ୍ରାକୃତ ବସ୍ତୁ। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ନନୁ ଅନୁବନ୍ଧସୁ ଅପି ସ୍ନେହ ଦୃଶ୍ୟତେ। ତା ପୂର୍ବରୁ ଯେଉଁ କୁହାଗଲା ନା, ତା ପୂର୍ବରୁ ଯେଉଁ କହିଲେ ପାଞ୍ଚ ନମ୍ବର ଶ୍ଳୋକରେ ଯେ ସ୍ନେହ ଅନୁବନ୍ଧ ବନ୍ଧୁନା ମୁନିରପି ଦୁଶୁ ଦୁଶ୍ଚର୍ଯ୍ୟ, ମୁନିମାନଙ୍କୁ ମଧ୍ୟ ତ୍ୟାଗ କରିବା ଅସମ୍ଭବ। ତେଣୁ ଏଇଠି ଯଦି ଉଦ୍ଧବ ପ୍ରଶ୍ନ କରିବେ ପ୍ରଭୁ, ଏ ଗୋପୀମାନଙ୍କୁ କହିବେ ମୁନିରପ ଏ କ'ଣ ନା ନନୁ ଅନୁ ଅବନ୍ଧୁସ୍ୱପି, ବନ୍ଧୁମାନଙ୍କର ସହିତ ସେ କିଏ ତ୍ୟାଗ କରିପାରିବେ ନାହିଁ, ଠିକ୍ ଅଛି, କିନ୍ତୁ ଅବନ୍ଧୁ ଯେଉଁମାନେ ବନ୍ଧୁ ନୁହନ୍ତି, ଅବନ୍ଧୁ ଆମର କିଛି ରିଲେଟିଭ୍ ନୁହନ୍ତି, କିନ୍ତୁ ସେମାନଙ୍କ ତାଙ୍କ ପ୍ରତି ମଧ୍ୟ ସ୍ନେହ ଦୃଶ୍ୟତେ କେତେବେଳେ କେତେବେଳେ ସେଇଟା ମଧ୍ୟ ଦେଖାଯାଏ। ଗୋପୀମାନେ ପ୍ରଶ୍ନ କରିଥିଲେ ଦଶମ ସ୍କନ୍ଧ 32 ଅଧ୍ୟାୟରେ, ତିନି ପ୍ରକାର ବ୍ୟକ୍ତି ଅଛନ୍ତି, ଆମେ ସେଇଟା କହିବା ନାହିଁ, ଏସବୁ ରହିଛି, ଭଗବାନ ତାକୁ ସବୁ ଉତ୍ତର ଦେଇଛନ୍ତି, କେତେବେଳେ ସୁବିଧା ହେଲେ କହିବା ସେଇଟା। ଏଇଟା ସେଠି ଯଦି କହିବେ ଉଦ୍ଧବ କହିବେ, ସନାତନ ଗୋସ୍ୱାମୀ ଏଇଟା ପ୍ରଶ୍ନ କରୁଛନ୍ତି, ଯଦି ଉଦ୍ଧବ କହିବେ ଗୋପୀମାନେ ଅବନ୍ଧୁସୁ ଅପି ସ୍ନେହ ଦୃଶ୍ୟତେ, ଯେଉଁମାନେ ବହୁତ ମହାନ ବ୍ୟକ୍ତି ସେମାନେ ବନ୍ଧୁ, ତାଙ୍କର ବନ୍ଧୁ କ'ଣ ଅବନ୍ଧୁ କ'ଣ, ଉତ୍କଳମଣି ଗୋପବନ୍ଧୁ ବୋଲି କୁହାଯାଉଛି, ଉତ୍କଳମଣି ତାଙ୍କୁ ଆଖ୍ୟା ଦିଆଗଲା, କ'ଣ ତାଙ୍କ ପୁଅ ପଡ଼ିଛି, ଜ୍ୱର ବି ପଡ଼ିଛି, କିନ୍ତୁ ପଳେଇଗଲେ, ବଢ଼ିଆ ଆସିଲା, ପଳେଇଗଲେ, ପୁଅକୁ ଛାଡ଼ିଦେ ପଳେଇଗଲେ, ଯାଇକି ଲୋକମାନଙ୍କୁ ସବୁ ସାହାଯ୍ୟ କଲେ, ସେଥିପାଇଁ ତାଙ୍କୁ ଦିଆଗଲା ଉତ୍କଳମଣି ଗୋପବନ୍ଧୁ ଆଖ୍ୟା ଦିଆଗଲା ତାଙ୍କୁ ବନ୍ଧୁ। ସେ ତାଙ୍କର ରିଲେଟିଭ୍ ନୁହନ୍ତି, କିଏ ତାଙ୍କର ବନ୍ଧୁବାନ୍ଧବ ନୁହନ୍ତି, କିନ୍ତୁ ତାଙ୍କ ଯାଇଗଲେ ପରିଗଲେ ତାଙ୍କୁ ଉଦ୍ଧାର କରିବା ପାଇଁ ବା ତାଙ୍କୁ ସାହାଯ୍ୟ କରିବା ପାଇଁ ଚାଲିଗଲେ। ତେଣୁ ଇଏ ତ ଇଏ ଭୌତିକ ସ୍ତରର କଥା, ଭୌତିକ ସ୍ତରର କଥା, ପରମାର୍ଥିକ ସ୍ତର ତାକୁ କ'ଣ କହିବା, ଯେଉଁମାନେ ଅତ୍ୟନ୍ତ ଉନ୍ନତି ସାଧୁ ସାଧୁ ଉତ୍କଳମଣି ଗୋପବନ୍ଧୁ ଯଦିଓ ବହୁତ ସେବା କଲେ, କିନ୍ତୁ ସେ ସାଧୁରେ ଯିବେ ନାହିଁ, ସାଧୁରେ ଯିବେ ନାହିଁ ସେ ଉତ୍କଳମଣି। ଆମେ ସେଇଟା କୁହାଗଲା କହିଥିଲେ ଦଶମ ସ୍କନ୍ଧ 84 ଅଧ୍ୟାୟରେ, ସହେବ ଗୋଖର ସେମାନେ ପଶୁ ସ୍ତରରେ ଅଛନ୍ତି, କାରଣ ସେ ଶରୀର ଚେତନାରେ ଅଛନ୍ତି, ଆତ୍ମଚେତନକୁ ଯାଇନାହାନ୍ତି। ଆତ୍ମଚେତନା ଗଲେ ପ୍ରକୃତ ସେମାନେ ହେଉଛନ୍ତି ପ୍ରକୃତ ବନ୍ଧୁ, ଆତ୍ମଚେତନାରେ ଯେଉଁମାନେ କାର୍ଯ୍ୟ କରିବେ ସେମାନେ ପ୍ରକୃତ ସାଧୁ, ଆଉ ଶରୀର ଚେତନାରେ ଯେଉଁମାନେ ଅଛନ୍ତି ସେମାନେ ଗୋଖର ପଶୁ ଚେତନାରେ ଅଛନ୍ତି ସେମାନେ। ଆତ୍ମଚେତନାରେ ସେ ଚିନ୍ତା କରିବେ କ'ଣ, କେମିତି ଇଏ ଭଗବାନଙ୍କଠାରୁ ବିରହ, ଭଗବାନଙ୍କଠାରୁ ବିଚ୍ଛେଦ ହୋଇଯାଇଥିବାରୁ ବହୁତ ଦୁଃଖ କଷ୍ଟ ପାଉଛି, ପ୍ରକୃତ ଉପକାର ହେଉଛି ସେଇଟା, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଇଏ ହେଉଛି ଉପକାର। ଭାରତ ଭୂମିରେ ମନୁଷ୍ୟ ଜନ୍ମ ହେଲ, ଯାହାର ଜନ୍ମ ସାର୍ଥକ କରିକର ପର ଉପକାର, ଉପକାର କର ଅନ୍ୟର, କେମିତି ଉପକାର କରିବ ନା, ଯାହାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଭଗବାନଙ୍କ ଉପଦେଶ ଆମେ ତାଙ୍କୁ ଦେବା, ଏଇଟା ହେଉଛି ପ୍ରକୃତ ଉପକାର। ଶରୀରର ଉପକାର ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଜଣେ ବ୍ୟକ୍ତି ବହୁତ ବଡ଼ ଧନୀ ବ୍ୟକ୍ତିର ପୁତ୍ର, କିନ୍ତୁ କୌଣସି କାରଣରୁ ତାଙ୍କର ପିତାଙ୍କ ସହିତ ବିଚ୍ଛେଦ ହୋଇଯାଇଛି, ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, ସେ ରୋଗରେ ପଡ଼ିଛନ୍ତି, ଦାରିଦ୍ର୍ୟରେ ପଡ଼ିଛନ୍ତି, ସବୁ ପ୍ରକାର ଅସୁବିଧା ରହିଛି। କିଏ ଜଣେ ବଦାନ୍ୟ ବ୍ୟକ୍ତି ଆସିଲେ, ରୋଗ ଅଛି, ତାଙ୍କୁ କିଛି ଔଷଧ ଦେଇଦେଲେ, ତାଙ୍କ ରୋଗ ଦୂର ହୋଇଗଲା, କିନ୍ତୁ ପୁଣି ରୋଗ ହେବ। କିଏ ଜଣେ ବଦାନ୍ୟ ବ୍ୟକ୍ତି ଅଛନ୍ତି, ତାଙ୍କ ବସ୍ତ୍ର ନାହିଁ, କିଛି ବସ୍ତ୍ର ଦେଇଦେଲେ, ତାଙ୍କ ବସ୍ତ୍ର ସମସ୍ୟାଟା ସମାଧାନ ହୋଇଗଲା, କିନ୍ତୁ ପରେ ବସ୍ତ୍ର ଚିରିଗଲେ ପୁଣି ସେ ସମସ୍ୟା ଆସିବ। ପୁଣି କେତେଜଣ ବ୍ୟକ୍ତି ଅଛନ୍ତି ବଦାନ୍ୟ ବ୍ୟକ୍ତି, ତାଙ୍କୁ କିଛି ଧନ ଦେଇଦେବେ, ଧନ ଦ୍ୱାରା ତାଙ୍କ ଦାରିଦ୍ର୍ୟ ଦୂର ହୋଇଯିବ, କିନ୍ତୁ ପୁଣି ଧନ ସରିଗଲା ପରେ ସେ ଦାରିଦ୍ର୍ୟ ଆସିବ। ଇଏ ପରମାନେଣ୍ଟ ସଲ୍ୟୁସନ୍ ନୁହଁ, ପରମାନେଣ୍ଟ ପୂର୍ଣ୍ଣ ତାଙ୍କର ଉପକାର ହେଲା ନାହିଁ, ସିଏ ହେଉଛି ପ୍ରକୃତ ଉପକାର। ଅମନ୍ଦଦ୍ୱୟ ମନ୍ଦଦ୍ୱୟ ଦୁଇ ପ୍ରକାର ରହିଛି, ଭକ୍ତିନାଥ ଠାକୁର କହିଛନ୍ତି ଦୁଇ ପ୍ରକାର ଉପକାର ରହିଛି, ମନ୍ଦଦ୍ୱୟ ଅମନ୍ଦଦ୍ୱୟ। ଅମନ୍ଦଦ୍ୱୟ ଉପକାର କେଉଁଟା ନା, ଆମେ ଯଦି ତାକୁ ନେଇକି ତାଙ୍କ ପିତାଙ୍କ ସହିତ ମିଳେଇଦେବା, ଆରେ ପୁଅ ତୋର ବାପା ଏତେ ବଡ଼ ଧନୀ, ତୁ କାହିଁକି ଏତେ କଷ୍ଟରେ ରହୁ, ଯା ତୋ ପିତା ପାଖରେ ରହ, ତାର ସବୁ ସମସ୍ୟାର ସମାଧାନ ହୋଇଗଲା। ଇଏ ହେଉଛି ଅମନ୍ଦଦ୍ୱୟ ଦୟା, ଆଉ କୌଣସି ମନ୍ଦ ଆସିବ ନାହିଁ। ଆଉ ଅନ୍ୟମାନେ ଯେଉଁ ସାହାଯ୍ୟ କରୁଥିଲେ, ଏଇଠି ହେଉଛି ମନ୍ଦଦ୍ୱୟ ଦୟା, ଏ କିଛି ସମୟ ପରେ ପୁଣି ମନ୍ଦ ଆସିଯିବ। ତେଣୁ ଉତ୍କଳମନ୍ଦିଙ୍କ ଉପବନ୍ଧୁ ଯଦିଓ ତାଙ୍କୁ ବହୁତ ଦିଆଗଲା, କ'ଣ ତାଙ୍କୁ ବହୁତ ସମ୍ମାନିତ କରାଗଲା, କିନ୍ତୁ ତାଙ୍କର କଥା ହେଉଛି କ'ଣ, ଶ୍ରୀଶ୍ରୀମଦ ଗୌରବନ୍ଧୁ ସେ ମହାରାଜ କଥା କହନ୍ତି, ଉତ୍କଳମଣି ଗୋପବନ୍ଧୁଙ୍କର ଗୋଟେ ବାଣୀ ରହିଛି ଯେ ମନୁଷ୍ୟ ଜୀବନ, ଏ ସ୍କୁଲ କଲେଜ ଏସବୁ ସବୁ ରହିଛି, ପଢ଼ା ସବୁ ଲେଖା ହେଉଛି, ମନୁଷ୍ୟ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ଏଇଟା ସେ କହିଲେ, ମନୁଷ୍ୟ ଜୀବନ ସେ ଏତେ ବର୍ଷ ବଞ୍ଚିଲା ସେଇଟା ତାର ମାନଦଣ୍ଡ ନୁହଁ। ମାନଦଣ୍ଡ କ'ଣ, ଯେତେ କମ୍ ବୟସ ରହୁ, କିନ୍ତୁ ଯଦି ସେ ଭଲ କର୍ମ କଲା ତାହେଲେ ସେଇଟା ତାର ମାନଦଣ୍ଡ। ଏ ଭଲ କର୍ମ କ'ଣ, ଭଲ କର୍ମ କ'ଣ, ଏଇ ଲୋକମାନଙ୍କୁ ଉପକାର କରିବା, ଶରୀର ଚେତନା ରହିବା, ଏଇଟା ଭଲ କର୍ମ। ଭଲ କର୍ମ କହୁଛି କେଉଁଟା, କର୍ମ ଅକର୍ମ ବିକର୍ମ ତିନି ପ୍ରକାର କଥା ଆସିବ ଭଗବାନ କହିଲେ। ବିଦ୍ୱାନ ମାନେ ମଧ୍ୟ ଜାଣନ୍ତି ନାହିଁ, କର୍ମ କର୍ମଣି ଅପି ବୋଧବ୍ୟମ ବୋଧବ୍ୟକ୍ଷମ ବିକର୍ମଣ ଅକର୍ମଣ ସେ ବୋଧବ୍ୟ ଗହନା କର୍ମଣ ଗତି, ଏ କର୍ମର ଗତି ବହୁତ ଗଭୀର, ସମସ୍ତେ ବୁଝିପାରିବେ ନାହିଁ। ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ଜାଣିପାରନ୍ତି ନାହିଁ କ'ଣ କର୍ମ, କ'ଣ ଅକର୍ମ, କ'ଣ ବିକର୍ମ, ସବୁ ଜାଣନ୍ତି ସେମାନେ କର୍ମ, କର୍ମ ହିଁ ଭଗବାନ ଚାରିଆଡ଼େ ଲେଖା ହେଉଛି। ତେଣୁ ଏ ଯେଉଁ ରହିଛି କେଉଁଠି କେଉଁଠି ଦେଖାଯାଏ ଯେ ସେମାନେ ଅବନ୍ଧୁ, ନନୁ ଅବନ୍ଧୁ ସୁ ଅପି ସ୍ନେହ ଦୃଶ୍ୟତେ, ଯଦି ପ୍ରଶ୍ନ କରାଯିବ, ଯଦି ଉଦ୍ଧବ କହିବେ, ତେଣୁ ଗୋପୀମାନେ ଏ ଶ୍ଳୋକଟି ଏଇଥିପାଇଁ କହିଲେ, ସତ୍ୟମ ଠିକ୍ କଥା, ତୁମେ ଯାହା କହୁଛ ଠିକ୍ କଥା ଉଦ୍ଧବ, କିନ୍ତୁ ସତୁ ଔପାଧିକ, ଅବନ୍ଧୁଙ୍କ ପ୍ରତି ମଧ୍ୟ ଯେଉଁ ସ୍ନେହ ଦେଖାଯାଉଛି ସେଇଟା ଔପାଧିକ। ଔପାଧିକ କ'ଣ ନା, ତୁମର ସ୍ୱାର୍ଥ, ତୁମର ଜଣେ ତା ପାଖକୁ ସ୍ୱାର୍ଥ ହାସଲ କରିବାର ଅଛି, ସାର୍ ସାର୍ କହିକି ତାକୁ ବହୁତ ପ୍ରକାର ଏସ୍ ବସ୍ ସାର୍ କହିକି ସବୁ ଇଏ କରିବେ, ଯେତେବେଳେ ପାଇଗଲ ତୁମର ପାଇଗଲ ତାକୁ ଗୋଇଠା ମାରିଦେଲେ ପଳେଇଯିବେ। ଆମେ କାଲି ଶୁଣୁଥିଲେ ଗୁରୁଙ୍କୁ ହତ୍ୟା କରିଦେଲେ କାଲି ନା ଆଜି କାଲି ଶୁଣୁଥିଲେ, ଇନ୍ଦ୍ର ଇନ୍ଦ୍ର କହିଲେ ବିଶ୍ୱରୂପକୁ ଗଲେ, ରକ୍ଷା କର ବୋଲି କହିଲେ, ବିଶ୍ୱରୂପ ଦେଇଦେଲେ ନାରାୟଣ କବଚ, ଯେତେବେଳେ ନାରାୟଣ କବଚ ପାଇକି ଅସୁରମାନଙ୍କୁ ଜିତିଗଲେ, ଯେତେବେଳେ ଦରକାର ପଡ଼ିଲା ସିଏ କ'ଣ ଟିକେ ଗୋଟେ ଅସୁବିଧା କରିଦେ, ଭୁଲ କାମ କରିଦେଲେ କାଟିଦେଲେ, ତାଙ୍କ ଶିରକୁ କାଟିଦେଲେ, ଇଏ ହେଉଛି ତାଙ୍କର, ଇଏ ହେଉଛି ସୌପାଧିକ, ତାଙ୍କର ଶରଣରେ ଗଲେ ଯେମିତି କାମ ହାସଲ ହୋଇଗଲା ତାକୁ କାଟିଦେଲେ, ଇଏ ହେଉଛି ଉପାଧିକ ବନ୍ଧୁ। ତେଣୁ ଆମର ସମୟ ହୋଇଗଲା, ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଏକାଦଶୀ ତିଥି ମହାମହୋତ୍ସବ କି ଗାଈ ଗୋ।